कविचतुर्थ कवि निरूपितो यदुत्तम श्लोक गुणान वर्णनम इदंगी पुंस तपसा सुतस्य वा सुतस्य सुतस्य च बुद्धिदत्तयोः अविचतुर्था कविभिः निरूपितो यदुत्तम श्लोक गुणान वर्णनम् शब्दार्थ इदं
इदं
एहि
हि
निश्चिन्द भावे पुंसः
पुंसः
प्रत्येकं कर
प्रत्येकं कर
तपसः
तपस्या द्वारा तपस्या द्वारा
सुतस्य वेदाध्ययन द्वारा
वेदाध्ययन द्वारा
बा
बा
किंबा सुतस्य यज्ञ द्वारा
यज्ञ द्वारा
सुतस्य आध्यात्मिक शिक्षा एवं बुद्धि ज्ञानार्जन दत्तयो दान अभिचुतोर्थ अभिचुत लाभ अच्युत लाभ कभी प्रामाणिक विद्वान द्वारा निरूपित सिद्धांत कृत जप जहा उत्तम श्लोक
उत्तम श्लोक
विद्वान पंडित माने यही निर्णय करछन्ति जे ज्ञान तप वेदाध्ययन यज्ञ मंत्र जप तथा दान आदि अमोघ उद्देश्य भगवान दिव्य गुणानुवर्णन पर्यवेक्षित होवा उचित से भगवान गुणगान सर्वदा उत्तम पद्य द्वारा करा जाय थाय जे मानव मस्तिष्क विकास कला विज्ञान दर्शन भौतिक विज्ञान रसायन शास्त्र मनोविज्ञान राजनीति आदि दिगरे हो प्रकार ज्ञानार्जन कले मानव समाज जीवन पूर्णता प्राप्त हो पारे परम पुरुष भगवान विष्णु को जानी पारे जीवन पूर्णता चरम विकास हुए श्रुति यही पथ निर्देश करे जो मैंने वास्तव में ज्ञानानुशीलन अग्रगति करते भगवान विष्णु सेवा प्राप्ति होगा निमित्त अधिक आग्रही होगा उचित दुर्भाग्य कथा जो मैंने विष्णु मायार बाह्य सौंदर्य मोहित होती बुझीपारती ना जे आत्मानुभूति लाभ अंतिम स्थिति हूँ भगवान विष्णु विष्णु मायार अर्थ हूँ इंद्रिय सुख यह क्षणस्थायी और दुखप्रद अटे जो मैंने विष्णु मायार मोहित से ज्ञान को इंद्रिय सुख में लगाती श्री नारद मुनि कहते ये ब्रह्मांड में व्यापक प्रसार भगवान विभिन्न शक्तिर कार्य अटे कारण भगवान अचिंत शक्ति द्वारा सृष्ट जगतर क्रिया और प्रतिक्रिया को गतिशील करते शक्ति प्रकाशित होती से ही शक्ति ही विश्राम करती पुणी प्रलय पर ही लीन होती तेणु किसी भिन्न नुहे किंतु तत्संगे संगे भगवान सर्वदा से भिन्न जिते ज्ञान अभिवृद्धि को भगवत सेवे प्रयोग कराए से समस्त प्रक्रिया अद्वय अप्राकृत हो जाए परम पुरुष भगवान दिव्य नाम गुण जश इत्यादि भिन्न नुहे तेणु समस्त मुनिऋषि एवं भक्तगण कहते विज्ञान दर्शन पदार्थ विज्ञान रसायन विज्ञान मनोविज्ञान आदि एवं ज्ञान अन्य समस्त विभाग संपूर्ण रूपे भगवत सेवे विनियुक्त होगा उचित कला साहित्य ସଙ୍ଗୀତ ଚିତ୍ରକଳା ଆଦି ମଧ୍ୟ ଭଗବାନଙ୍କର ଗୁଣ ଗୌରବ ଗାନରେ ବ୍ୟବହୃତ ହେବା ଉଚିତ। ଔପନ୍ୟାସିକ କବି ଓ ପ୍ରସିଦ୍ଧ ସାହିତ୍ୟିକ ମାନେ ସାଧାରଣତଃ ଇନ୍ଦ୍ରିୟ ଭୋଗ ଜନିତ ବିଷୟବସ୍ତୁ ବର୍ଣ୍ଣନା କରିବାରେ ନିଜର ବିଦ୍ୟାବୁଦ୍ଧିକୁ ଉପଯୋଗ କରୁଛନ୍ତି, କିନ୍ତୁ ସେମାନେ ଯଦି ଭଗବାନଙ୍କ ସେବା ପ୍ରତି ଉନ୍ମୁଖ ହୁଅନ୍ତି ତାହେଲେ ସେମାନେ ଭଗବାନଙ୍କର ଦିବ୍ୟ ଲୀଳାର ବର୍ଣ୍ଣନା କରିପାରନ୍ତି। ବାଲ୍ମୀକି ଜଣେ ବଡ଼ କବି ଥିଲେ ଏବଂ ଠିକ୍ ସେହିପରି ବ୍ୟାସଦେବ ମଧ୍ୟ ଜଣେ ବିଶିଷ୍ଟ ଲେଖକ ଏବଂ ଏ ଦୁଇ ଜଣ ଯାକ ଭଗବାନଙ୍କର ଦିବ୍ୟ ଲୀଳା ଅନୁବର୍ଣ୍ଣନରେ ନିଜକୁ ସମ୍ପୂର୍ଣ୍ଣ ରୂପେ ନିୟୋଜିତ କରିଛନ୍ତି। ଏହିପରି କରି ସେମାନେ ଅମର ହୋଇଯାଇଛନ୍ତି। ଠିକ୍ ସେହିପରି ବିଜ୍ଞାନ ଓ ଦର୍ଶନ ମଧ୍ୟ ଭଗବାନଙ୍କ ସେବାରେ ନିୟୋଜିତ ହୋଇପାରେ। ଇନ୍ଦ୍ରିୟ ତୃପ୍ତି ନିମନ୍ତେ ସୁସ୍ଥ ଏବଂ କାଳ୍ପନିକ ସିଦ୍ଧାନ୍ତ ପ୍ରସ୍ତୁତ କରିବାରେ କୌଣସି ଉପଯୋଗିତା ନାହିଁ, ତେଣୁ ଦର୍ଶନ ଏବଂ ବିଜ୍ଞାନ ଭଗବାନଙ୍କର ଦଶଗୁଣ ଗାନରେ ଉପଯୋଗ କରାଯିବା ଉଚିତ। ବିଜ୍ଞାନରେ ଅଗ୍ରଗତି କରିଥିବା ଲୋକମାନେ ବିଜ୍ଞାନ ଜରିଆରେ ଅଦ୍ୱୟ ସତ୍ୟ ଭଗବାନଙ୍କୁ ବୁଝିବା ନିମିତ୍ତ ଅତ୍ୟନ୍ତ ଆଗ୍ରହୀ ଏବଂ ସେଇଥିପାଇଁ କୌଣସି ଏକ ବିଶିଷ୍ଟ ବୈଜ୍ଞାନିକ ଭିତ୍ତି ଉପରେ ଭଗବାନଙ୍କର ସତ୍ତାକୁ ପ୍ରମାଣ କରିବା ନିମନ୍ତେ ଚେଷ୍ଟା କରିବା ଉଚିତ। ଠିକ୍ ସେହିପରି ଦାର୍ଶନିକ ପରିକଳ୍ପନାକୁ ମଧ୍ୟ ଭଗବାନଙ୍କର ସର୍ବଶକ୍ତିମତ୍ତା ଏବଂ ଅଖିଳ ଜ୍ଞାନମୟତା ପ୍ରମାଣ କରିବାରେ ବ୍ୟବହାର କରାଯିବା ଉଚିତ। ଠିକ୍ ସେହିପରି ଜ୍ଞାନର ଅନ୍ୟ ସବୁ ବିଭାଗକୁ ସର୍ବଦା ଭଗବାନଙ୍କ ସେବାରେ ନିଯୁକ୍ତ କରିବା ଉଚିତ। ଭଗବତ ଗୀତାରେ ମଧ୍ୟ ସେହି ଏକା କଥା କୁହାଯାଇଛି ଯେ ଯଦି ଜ୍ଞାନକୁ ଭଗବତ ସେବାରେ ନିଯୋଗ ନ କରାଯାଏ ତାହେଲେ ସେସବୁ ବ୍ୟର୍ଥ ଅଟେ, ଅଜ୍ଞାନ ଅଟେ। ଉନ୍ନତ ଜ୍ଞାନର ବାସ୍ତବ ଉପଯୁକ୍ତ ହେଉଛି ଭଗବତ ଯଶର ସ୍ଥାପନ କରିବା ଏବଂ ତାହା ହିଁ ତାତ୍ପର୍ଯ୍ୟ ଅଟେ। ଭଗବତ ସେବାରେ ନିଯୁକ୍ତ ବିଜ୍ଞାନ ଏବଂ ତଦ୍ରୂପ ଅନ୍ୟ ସମସ୍ତ କର୍ମ ଯାହାକି ଭଗବତ ସେବାରେ ନିଯୁକ୍ତ ବାସ୍ତବରେ ହରିକୀର୍ତ୍ତନ ବା ଭଗବାନଙ୍କର ଦଶଗୁଣ ଗାନ ଅଟେ। ଆଜି ଆମର ମାତାଜୀ ଏବଂ ପ୍ରଭୁଙ୍କର ଏହି ଗୃହରେ ଆୟୋଜିତ ଏହି ସତ୍ସଙ୍ଗରେ ମାତାଜୀ ଅନେକ ବର୍ଷ ହେଲାଣି ଏହି କାର୍ଯ୍ୟକ୍ରମ କରି ଆସୁଛନ୍ତି, ଆମେ ଅନ୍ତତଃ 3 ବର୍ଷ ହେଲାଣି ଏଠାରେ ଉପସ୍ଥିତ ରହିଛୁ। ତେଣୁ ଏହି ଦୀପାବଳି ଯଦିଓ ବାହାରେ ବହୁତ ବାଣଫାଣ ଇତ୍ୟାଦି ସବୁ ରହିଛି, ବିଭିନ୍ନ ପ୍ରକାର ବିଘ୍ନତା ଆସୁଛି, କିନ୍ତୁ ତା ସତ୍ତ୍ୱେ ମଧ୍ୟ ଆମର ଭଗବାନଙ୍କର କଥା କୀର୍ତ୍ତନ ଏସବୁ ଚାଲୁ ରହିଛି। ତେଣୁ ଆଜି ଆମେ ଶ୍ରୀମଦ୍ ଭାଗବତ ପ୍ରଥମ ସ୍କନ୍ଦ 5 ଶ୍ଳୋକ ଉପରେ ଆଲୋଚନା କରିବା ପାଇଁ ଇଚ୍ଛା ପ୍ରକାଶ କରିଛୁ। ଏହି ଶ୍ଳୋକ ନାରଦ ମୁନି ବ୍ୟାସଦେବଙ୍କୁ କହୁଛନ୍ତି। ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କରିସାରିଲା ପରେ ବେଦ, ଉପନିଷଦ, ପୁରାଣ ସମସ୍ତ କିଛି ଏବଂ ଅନ୍ତିମରେ ବେଦାନ୍ତ ରଚନା କଲେ, ବେଦାନ୍ତ ସୂତ୍ର, ଯାହାକି ସମସ୍ତ ବୈଦିକ ଜ୍ଞାନକୁ ସେ ସୂତ୍ର ମାଧ୍ୟମରେ ସଂକଳିତ କରିଦେଲେ ବେଦାନ୍ତ ସୂତ୍ରରେ। କିନ୍ତୁ ତଥାପି ସେ ଯେତେବେଳେ ସନ୍ତୋଷ ପାଇ ପ୍ରାପ୍ତ ହୋଇପାରିଲେ ନାହିଁ, ସେହି ସମୟରେ ତାଙ୍କର ଗୁରୁ ନାରଦ ମୁନି ସେଠାରେ ପହଞ୍ଚିକରି ତାଙ୍କୁ କହୁଛନ୍ତି କ'ଣ ପାଇଁ ସେ ଏଇ ସନ୍ତୋଷ ପ୍ରାପ୍ତ ହୋଇପାରିନାହାନ୍ତି। କାରଣ ସମସ୍ତ ଶାସ୍ତ୍ର ଯାହା ସବୁ ରଚନା କରିଛନ୍ତି ବ୍ୟାସଦେବ, ସେସବୁ ଏଇ ବେଦର ଯୋଉ କୁହାଯାଇଛି ଭୌତିକ ଜଗତର ଯୋଉ ତ୍ରିଗୁଣ ବିଷୟରେ ବିଶେଷ ଭାବରେ ବର୍ଣ୍ଣନା କରାଯାଇଛି, ସତ୍ତ୍ୱ ରଜ ତମ ତ୍ରିଗୁଣର ବିଶେଷ ଭାବରେ ବର୍ଣ୍ଣନା କରାଯାଇଛି, କିନ୍ତୁ ଭଗବାନଙ୍କର ଅମଳ ଯଶ ଉପରେ ଗାନ କରାଯାଇ ନାହିଁ। ସେଥିପାଇଁ ନାରଦ ମୁନି କହୁଛନ୍ତି ଯେ ତମେ କେବଳ ଭଗବାନଙ୍କର ଶୁଦ୍ଧ ଅମଳ ଯଶ ରଚନା କର, ଯାହାଫଳରେ କି ତମେ ସନ୍ତୋଷ ଲାଭ କରିପାରିବ। ତେଣୁ ଏହି ପ୍ରସଙ୍ଗରେ ବ୍ୟାସଦେବ ତାପରେ ତାଙ୍କଠାରୁ ଶୁଣିଲା ପରେ ସେ ଏଇ ଶ୍ରୀମଦ୍ ଭାଗବତ ରଚନା କରୁଛନ୍ତି। ତେଣୁ ସେଇ ପ୍ରସଙ୍ଗରେ ନାରଦ ମୁନି କହୁଛନ୍ତି ବ୍ୟାସଦେବଙ୍କୁ, ଏଇ ଶ୍ଳୋକଟି କହୁଛନ୍ତି ଯେ ଇଦମ୍ ହି ପୁଂସ ତପସ। ଆମେ ଦେଖିବା ମନୁଷ୍ୟ ଜଗତରେ ବିଶେଷ ଭାବରେ ଯେଉଁମାନେ ଅନେକ ଅଗ୍ରଗତି କରିଛନ୍ତି ସେମାନେ କିଏ ତପସ୍ୟାରେ ଅଗ୍ରଗତି କରିଛନ୍ତି, କିଏ ଶ୍ରୁତ କହିଲେ ଏଇ ସମସ୍ତ ଶ୍ରୁତି ବେଦକୁ ଶ୍ରୁତି ବୋଲି କୁହାଯାଉଛି, କାହିଁକି ନା ସେସବୁ ସତ୍ୟ, ତ୍ରେତୟା ଏବଂ ଦ୍ୱାପର ଏ 3 ଯୁଗରେ ଲୋକମାନଙ୍କର ସ୍ମରଣ ଶକ୍ତି ଏତେ ପ୍ରଖର ଥିଲା ଯେ ଶୁଣିକିରି କେବଳ ମନେ ରଖିପାରୁଥିଲେ, ଯେଉଁଥିପାଇଁ କି ବେଦକୁ ଶ୍ରୁତି, ବେଦର ଆଉ ଗୋଟେ ନାମ ହେଉଛି ଶ୍ରୁତି, ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରବଣ କରି ସେମାନେ ମନେ ରଖିପାରୁଥିଲେ, ତେଣୁ ବେଦର ଆଉ ଗୋଟେ ନାମ ହେଉଛି ଶ୍ରୁତି। ତେଣୁ ଯେଉଁମାନେ ଶ୍ରୁତି ଅଧ୍ୟୟନ କରୁଛନ୍ତି ବା ବେଦ ଅଧ୍ୟୟନ କରୁଛନ୍ତି ଏବଂ ଯେଉଁମାନେ ସୃଷ୍ଟସ୍ୟ କହିଲେ ଯେଉଁମାନେ ଯଜ୍ଞ କରୁଛନ୍ତି, ଯଜ୍ଞ କର୍ମ କରୁଛନ୍ତି ଏବଂ ସୁପ୍ତସ୍ୟ ମଧ୍ୟ ସେଇ ବେଦର ଆଉ ବିଭିନ୍ନ ପ୍ରକାର ସୁପ୍ତ ବା ବିଭିନ୍ନ ପ୍ରକାର ମନ୍ତ୍ର ସବୁ ରହିଛି ଯାହାଦ୍ୱାରା କି ଭଗବାନଙ୍କର ଆରାଧନା କରାଯାଉଛି। ତେଣୁ ସେ ସୁପ୍ତସ୍ୟ ଯେଉଁମାନେ ସେଇ ବେଦରେ ଭଗବାନଙ୍କ ସ୍ତୁତି ଇତ୍ୟାଦିରେ ଯେଉଁମାନେ ଅଭିବୃତି କରୁଛନ୍ତି ବା ଯେଉଁମାନଙ୍କର ବହୁତ ବୁଦ୍ଧି ରହିଛି, ବୁଦ୍ଧି ବୁଦ୍ଧି ଦତୈବ ଯେଉଁମାନେ ବିଭିନ୍ନ ପ୍ରକାର ଦାନ ଇତ୍ୟାଦି କରୁଛନ୍ତି ତେଣୁ ଏ ସମସ୍ତର ଅନ୍ତିମ ଲକ୍ଷ୍ୟ ହେବା ଉଚିତ ଅଭିଚ୍ୟୁତ ଅର୍ଥ କବି ବି ନିରୂପିତ ଯେଉଁମାନେ ବିଦ୍ୱାନ ବ୍ୟକ୍ତି କବି ଅର୍ଥାତ ଯେଉଁମାନେ ବହୁତ ବିଦ୍ୱାନ ପଣ୍ଡିତ ବ୍ୟକ୍ତି ସେମାନେ ଏଥିରେ କୌଣସି ଆଉ ତା ଦେହରେ ବିଚ୍ୟୁତି ହୁଏନି ସେମାନେ ଏଇଟାକୁ ନିର୍ଣ୍ଣୟ କରିଛନ୍ତି ନିରୂପିତ କରିଛନ୍ତି ଯେ ଯତ୍ ଉତ୍ତମ ଶ୍ଳୋକ ଗୁଣାନୁବର୍ଣ୍ଣନ ସବୁକିଛିର ଅନ୍ତିମ ଉଦ୍ଦେଶ୍ୟ ହେଉଛି ଭଗବାନଙ୍କର ଗୁଣ ଅନୁବର୍ଣ୍ଣନ କରିବା ଅନ୍ୟ ଅର୍ଥରେ ଆମେ କହିବା ଯେ ଯିଏ ଯୋଉ ଧାରାରେ ଅଛନ୍ତି କିଏ ତପସ୍ୟା କରନ୍ତୁ ବା କିଏ ବେଦ ଅଧ୍ୟୟନ କରନ୍ତୁ ବା କିଏ ଯଜ୍ଞ କରନ୍ତୁ ବା କିଏ ଯୋଉ ସ୍ତୁତି କରନ୍ତୁ ବା ଯେଉଁମାନଙ୍କର ବହୁତ ବିଭିନ୍ନ ପ୍ରକାର ବୁଦ୍ଧି ରହିଛି ବୁଦ୍ଧିରେ ବିଭିନ୍ନ କାର୍ଯ୍ୟ ସବୁ କରୁଛନ୍ତି ବା ଯେଉଁମାନେ ଦାନ ଇତ୍ୟାଦି କରୁଛନ୍ତି ଏ ସମସ୍ତଙ୍କର ଅନ୍ତିମ ଉଦ୍ଦେଶ୍ୟ ଯଦି ଭଗବାନଙ୍କର ଗୁଣାନୁବର୍ଣ୍ଣନ ନହେଲା ତାହେଲେ ସେସବୁ ବ୍ୟର୍ଥ ହେଇଗଲା ତାଙ୍କ ଭାରତରେ କହୁଛନ୍ତି ତେଣୁ ଆମେ ଦେଖିବା ଏ ତପସ୍ୟା ତପସ୍ୟାରୁ ଆମେ ଆରମ୍ଭ କରିବା ଏ ତପସ୍ୟା କହିଲେ ଆମର ସାଧାରଣତଃ ତିନି ପ୍ରକାର ତପସ୍ୟା ରହିଛନ୍ତି ଆମର ଶରୀର ମନ ଏବଂ ବାକ୍ୟ ତିନି ପ୍ରକାର ଆମର ଯୋଉ ରହିଛି ସେଇ ତିନି ପ୍ରକାର ଅନୁସାରେ ତିନି ପ୍ରକାର ତପସ୍ୟା ମଧ୍ୟ ରହିଛନ୍ତି ଶ୍ରୀମଦ ଭଗବତ ଗୀତାର ସପ୍ତଦଶ ଅଧ୍ୟାୟରେ ଏହି ତପସ୍ୟା ବିଷୟରେ ବର୍ଣ୍ଣନା କରାଯାଇଛି ଏବଂ ସେ ତପସ୍ୟା ମଧ୍ୟ ସତ୍ତ୍ୱ ରଜ ଏବଂ ତମ ତ୍ରିଗୁଣ ଭିତରେ ତିନି ପ୍ରକାର ରହିଛି ତେଣୁ ଆମେ ସେଥିରେ ଜାଣିବା ଯେ ପ୍ରକୃତରେ ତପସ୍ୟା କହିଲେ ଶାରୀରିକ ତପସ୍ୟା କୋଉଟା ନା ଦେବ ଦ୍ୱିଜ ଗୁରୁ ପ୍ରାଜ୍ଞ ପୂଜନ ଶୌଚମାଧବମ୍ ବ୍ରହ୍ମଚର୍ଯ୍ୟ ମହିଂସାଙ୍କ ଶାରୀର ତପ ଉତ୍ସବ ଯେଉଁମାନେ ଶାରୀରିକ ତପସ୍ୟା କରୁଛନ୍ତି ସେମାନଙ୍କର ଏଇସବୁ କର୍ତ୍ତବ୍ୟ ରହୁଛି ଗୋଟେ ହେଉଛି ଦେବତା ବା ଯେଉଁମାନେ ବ୍ରାହ୍ମଣ ଉଚ୍ଚକୂଳରେ ଜାତ ହେଇଛନ୍ତି ବା ଯେଉଁ ଗୁରୁ ବା ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନଙ୍କର ପୂଜା କରିବା ସେ ଗୋଟେ ଶାରୀରିକ ତପସ୍ୟା ଏବଂ ଶୌଚ ସ୍ନାନ ଶୌଚ ଏସବୁ ଇଏ ମଧ୍ୟ ଗୋଟେ ଶାରୀରିକ ତପସ୍ୟା ଆର୍ଯ୍ୟବମ୍ କହୁଛି ଯେଉଁମାନେ ସରଳ ଜୀବନଯାପନ କରୁଛନ୍ତି ସେ ମଧ୍ୟ ଗୋଟେ ଶାରୀରିକ ତପସ୍ୟା ଏବଂ ଯେଉଁମାନେ ବ୍ରହ୍ମଚର୍ଯ୍ୟ ପାଳନ କରୁଛନ୍ତି ବା ଅହିଂସା ଆଚରଣ କରୁଛନ୍ତି ଏସବୁକୁ ଶାରୀରିକ ତପସ୍ୟା ବୋଲି କୁହାଯାଉଛି ତେଣୁ ସେଭଳି ଭାବରେ ମାନସିକ ତପସ୍ୟା ହେଉଛି ଯେ ଅନୁଦ୍ବେଗ କରଂ ବାକ୍ୟଂ ସତ୍ୟଂ ପ୍ରିୟଂ ହିତଂ ଚ ଯତ୍ ଶ୍ରଦ୍ଧାୟଭ୍ୟାସନାଂ ଚୈବ ବାଙ୍ଗମୟ ତପ ଉଚ୍ୟତେ ବାଙ୍ଗମୟ ବା ବାର୍ଷିକ ତପସ୍ୟା ଇଏ ହେଉଛି ଅନୁଦ୍ବେଗ କରଂ ବାକ୍ୟଂ ଆମେ ଦେଖିବା ବହୁତ ଲୋକ ଅଛନ୍ତି ବହୁତ ଏତେ ରୁକ୍ଷ କଥା କହିବେ ଯେ ଅନ୍ୟମାନଙ୍କର ଉଦ୍ବେଗ ଜାତ ହେବ ତେଣୁ ସେ ବାର୍ଷିକ ତପସ୍ୟା ସେମାନେ କରୁନାହାନ୍ତି ଯେଉଁମାନେ ଏଭଳି ବାକ୍ୟ କହିବେ ଯାହାକି ଅନ୍ୟମାନଙ୍କର ଉଦ୍ବେଗ ଜାତ କରିବନି ତାକୁ ଅନୁଦ୍ବେଗ କର ବାକ୍ୟ ବୋଲି କୁହାଯାଉଛି ଏବଂ ସତ୍ୟ କଥା କହିବେ ଏବଂ ପ୍ରିୟ ଏବଂ ଅନ୍ୟମାନଙ୍କର ହିତ ହେଲା ଭଳି କଥା କହିବେ ଏବଂ ସ୍ୱାଧ୍ୟାୟ ଏ ବେଦ ଅଧ୍ୟୟନ ଇତ୍ୟାଦି ଏ ଯେଉଁ ସ୍ୱାଧ୍ୟାୟରେ ଯାଉଛି ଏବଂ ସ୍ୱାଧ୍ୟାୟ ବ୍ୟସନ କହିବ ଏସବୁ ହେଉଛି ବାଙ୍ଗମୟ ତପସ୍ୟା ବା ବାର୍ଷିକ ତପସ୍ୟା ଆଉ ଗୋଟେ ତପସ୍ୟା ହେଉଛି ମାନସିକ ତପସ୍ୟା ଯାହାକି ମନ ପ୍ରସାଦ ସୌମ୍ୟତମ ସବୁ ସମୟରେ ସନ୍ତୁଷ୍ଟ ରହିବା ସେଟାକୁ ମନ ପ୍ରସାଦ ବୋଲି କୁହାଯାଉଛି ସବୁ ଅବସ୍ଥାରେ ଯେକୌଣସି ଅବସ୍ଥାରେ ଥିଲେ ମଧ୍ୟ ଯଦି ଆମେ ସନ୍ତୁଷ୍ଟ ରହିପାରିବା ତାହେଲେ ସେଇଟାକୁ ମନ ପ୍ରସାଦ ବୋଲି କୁହାଯାଉଛି ଏବଂ ମୌନ ଯେଉଁମାନେ ମାନେ ନୀରବ ରହୁଛନ୍ତି ସେ ମଧ୍ୟ ଗୋଟେ ମାନସିକ ତପସ୍ୟା ଆତ୍ମବିନିଗ୍ରହ ଯେଉଁମାନେ ଇନ୍ଦ୍ରିୟ ମାନଙ୍କୁ ସଂଯତ କରୁଛନ୍ତି ସେ ଗୋଟେ ମଧ୍ୟ ମାନସିକ ତପସ୍ୟା ଏବଂ ଭାବ ସଂଶୋଧି ଚିନ୍ତାଧାରାରେ ମଧ୍ୟ ବିଭିନ୍ନ ପ୍ରକାର ଉନ୍ନତି କରୁଛନ୍ତି ଯେଉଁମାନେ ଏସବୁ ମାନସ ତପସ୍ୟା ଏ ମାନସିକ ତପସ୍ୟା ସବୁ ରହିଛି ତେଣୁ ସାଧାରଣତଃ ଆମେ ଦେଖିବା ଯେଉଁମାନେ ତପସ୍ୟା କରୁଛନ୍ତି ଯେମିତି ହିରଣ୍ୟକଶିପୁ ହିରଣ୍ୟକଶିପୁ ଏତେ ଉଗ୍ର ତପସ୍ୟା କରିଥିଲେ ଯେ ବ୍ରହ୍ମା ଆସି ତାଙ୍କର ଏତେ ପ୍ରଶଂସା କଲେ ଯେ ତମ ଭଳି ଅତୀତରେ କେହି ତପସ୍ୟା ଏଭଳି କରିନଥିଲେ କି ଭବିଷ୍ୟତରେ ମଧ୍ୟ କେହି କରିବେ ନାହିଁ ଏତେ ଦୀର୍ଘ ଦେବତାମାନଙ୍କର ଆୟୁଷରେ ହଜାର ହଜାର ବର୍ଷ ଧରିକି ସେମାନେ ହିରଣ୍ୟକଶିପୁ ତପସ୍ୟା କରିଥିଲେ କିନ୍ତୁ ସେ ତପସ୍ୟାର ଅନ୍ତିମ ଫଳ ଆମେ ଦେଖିବା କ'ଣ ସେ ପାଇଲେ ଯେହେତୁ ସେ ତପସ୍ୟା ଭଗବାନଙ୍କର ଗୁଣଗାନରେ ପର୍ଯ୍ୟବେକ୍ଷିତ ହେଲା ନାହିଁ ସେ ନିଜର ଇନ୍ଦ୍ରିୟ ସୁଖ ବୃଦ୍ଧି ପାଇଁ ସେ ତପସ୍ୟା କରିଥିଲେ ଯାହାକି ବ୍ରହ୍ମାଙ୍କଠାରୁ ସେ ବର ପ୍ରାପ୍ତ ହେଲେ ଯେ ସେ ଅମର ବର ପ୍ରାପ୍ତ ହେବା ପାଇଁ ଚାହିଁଲେ କିନ୍ତୁ ବ୍ରହ୍ମା କହିଲେ ମୁଁ ତ ନିଜେ ଅମର ନୁହଁ ତେଣୁ ମୁଁ ତମକୁ କିଭଳି ଅମର ବର ପ୍ରଦାନ କରିବି ତେଣୁ ଅନ୍ୟ ଉପାୟରେ ହିରଣ୍ୟକଶିପୁ ବ୍ରହ୍ମାଙ୍କଠାରୁ ଏଭଳି ବର ପ୍ରାପ୍ତ ହେଲେ ଯେ ସେ ଭାବିଲେ ସେ ଅମର ହେଇଯାଇଛନ୍ତି ସେ ଦିନରେ ମରିବେ ନାହିଁ ବା ରାତିରେ ମରିବେ ନାହିଁ ଜଳରେ ମରିବେ ନାହିଁ ବା ସ୍ଥଳରେ ମରିବେ ନାହିଁ ଘରେ ମରିବେ ନାହିଁ ବା ବାହାରେ ମରିବେ ନାହିଁ ଅସ୍ତ୍ରରେ ମରିବେ ନାହିଁ ବା ଶସ୍ତ୍ରରେ ମରିବେ ନାହିଁ ଏଇଭଳି ଭାବରେ ବିଭିନ୍ନ ପ୍ରକାର ମନୁଷ୍ୟ ଦ୍ୱାରା ମରିବେ ନାହିଁ ବା ପଶୁ ଦ୍ୱାରା ମରିବେ ନାହିଁ, ବିଭିନ୍ନ ପ୍ରକାର ମାନେ ବର ଯୋଉ ପ୍ରାପ୍ତ ହେଲେ, ଯାହାଫଳରେ କି ହିରଣ୍ୟକଶିପୁ ଭାବିଲେ ଯେ ସିଏ ଅମର ହେଇଗଲେ ଏବଂ ସିଏ ଭାବିଲେ ଇଏ ହଉଛି ତାଙ୍କର ତପସ୍ୟାର ଶ୍ରେଷ୍ଠ ସିଦ୍ଧି, ଏଇଟା ସେ ପ୍ରାପ୍ତ ହେଲେ ବୋଲି ଭାବିଲେ। କିନ୍ତୁ ପ୍ରକୃତରେ ଆମେ ଦେଖିବା ସେ ଏତେ ତପସ୍ୟା କରି ମଧ୍ୟ ସେ ଅନ୍ତିମରେ ଭଗବାନ ନୃସିଂହଦେବଙ୍କ ଦ୍ୱାରା ନିହତ ହେଲେ। ସେ ତପସ୍ୟାର ଫଳ କିଛି ବିଶେଷ ଲାଭ ଫଳ ସେମାନେ ପ୍ରାପ୍ତ ହେଲେ। କିନ୍ତୁ ଅନ୍ୟ ପକ୍ଷରେ ଆମେ ଦେଖିବା ତାଙ୍କର ପୁତ୍ର ଯିଏକି ପ୍ରହ୍ଲାଦ ଯୋଉ ତପସ୍ୟା କରୁଥିଲେ ସେ ଭଗବାନଙ୍କର ସ୍ମରଣ କରୁଥିଲେ, ମନରେ ଭଗବାନଙ୍କର ସ୍ମରଣ କରୁଥିଲେ, ଏଇ ଗୋଟେ ମାନସିକ ତପସ୍ୟା ସେ କରୁଥିଲେ। ନାରଦ ମୁନି ଠାରୁ ସେ ସେଇ ଜ୍ଞାନ ପ୍ରାପ୍ତ ହେଇ ସେ ସେଇ ତପସ୍ୟା କରୁଥିଲେ ଏବଂ ସେ ମାତୃଗର୍ଭରେ ଥିଲା ଭିତରେ ଥିଲାବେଳେ ହିଁ ସେ ତପସ୍ୟା ସେ ଆରମ୍ଭ କରିଥିଲେ ନାରଦ ମୁନି ଠାରୁ ଶ୍ରବଣ କରି। ଏବଂ ଅନ୍ତିମରେ ଆମେ ଦେଖିବା ସେ କେତେ ଫଳ ଲାଭ କରିଛନ୍ତି, ଭଗବାନଙ୍କ ଉଦ୍ଦେଶ୍ୟରେ ଯେତେବେଳେ ତପସ୍ୟା ପର୍ଯ୍ୟବେସିତ ହେଉଛି ସେତେବେଳେ ସେ ଭଗବାନଙ୍କୁ ପ୍ରାପ୍ତ ହେଉଛନ୍ତି ଏବଂ ସେ ମହାଭାଗବତ ହେଇଯାଉଛନ୍ତି। ଯଦିଓ ସେ ଦୈତ୍ୟକୂଳରେ ଜନ୍ମ ହେଇଛନ୍ତି ପ୍ରହ୍ଲାଦ ମହାରାଜ, କିନ୍ତୁ ସେ ମହାଭାଗବତରେ ଆମର ଯୋଉ 12 ଜଣ ମହାଜନ ଅଛନ୍ତି ତାଙ୍କ ଭିତରୁ ଜଣେ ହେଉଛନ୍ତି ପ୍ରହ୍ଲାଦ ମହାରାଜ। ଏବଂ ଆମର ଭଗବତ ଗୀତା 10 ଅଧ୍ୟାୟରେ ମଧ୍ୟ ଭଗବାନ କହୁଛନ୍ତି ଯେ ପ୍ରହ୍ଲାଦ ଶ୍ରାସ୍ମି ଦୈତ୍ୟାନା, ଦୈତ୍ୟକୂଳରେ ଶ୍ରେଷ୍ଠ ହେଉଛନ୍ତି ପ୍ରହ୍ଲାଦ ବୋଲି ଭଗବାନ ନିଜେ ସ୍ୱୀକାର କରୁଛନ୍ତି। ତେଣୁ ଖାଲି ଯେ ସେ ଭଗବାନଙ୍କୁ ପ୍ରାପ୍ତ ହେଲେ ତା ନୁହଁ, ଭୌତିକ ଅଭିବୃଦ୍ଧି ମଧ୍ୟ ସେ ପ୍ରାପ୍ତ ହୋଇଛନ୍ତି। ଭଗବାନ ତାଙ୍କୁ ବର ପ୍ରଦାନ କରିଛନ୍ତି ଯେ ତମେ ଗୋଟେ ମନୁଙ୍କର ଯେତିକି ଆୟୁଷ ଅଛି ସେତିକି ମନ୍ୱନ୍ତର ଗୋଟେ ତମେ ଶାସନ କରିବ। ମନୁଙ୍କର ଗୋଟେ ମନୁଙ୍କର ଆୟୁଷ ହେଉଛି ଆମର କୁହାଯାଇଛି ବ୍ରହ୍ମାଙ୍କର ଗୋଟେ ଦିନରେ 14 ଜଣ ମନୁ ଆସୁଛନ୍ତି, ତେଣୁ ଗୋଟିଏ ମନୁଙ୍କର ଆୟୁଷ ହେଉଛି 71 ଦିବ୍ୟ ଯୁଗ। ଗୋଟେ ଯୁଗ ଦିବ୍ୟ ଯୁଗ କହିଲେ ଆମର ଏଇ ଯୋଉ ବର୍ତ୍ତମାନ କଳିକାଳ ଚାଲିଛି ଏ କଳିକାଳର ପରିମାଣ ହେଉଛି 4,32,000 ବର୍ଷ। ଅବଶ୍ୟ ବିଭିନ୍ନ ଯୋଉ ଅନୁଷ୍ଠାନ ଅଛନ୍ତି ବା ବିଭିନ୍ନ ସମ୍ପ୍ରଦାୟ ଅଛନ୍ତି କିଏ କିଭଳି ଭାବରେ କହୁଛନ୍ତି, କିନ୍ତୁ ଆମର ଯୋଉ ପରମ୍ପରାରେ ଗୁରୁଶିଷ୍ୟ ପରମ୍ପରାରେ ଆସୁଛନ୍ତି ଏଥିରୁ କୁହାଯାଇଛି ଯେ ଇଏ ହେଉଛି 4,32,000 ବର୍ଷ, ଇଏ ହେଉଛି କଳିକାଳର ଆୟୁଷ। ଏବଂ ଏହିଭଳି ଭାବରେ କଳିକାଳର ଆୟୁଷର 2 ଗୁଣ ହେଉଛି ଦ୍ୱାପର ଯୁଗର ଆୟୁଷ ଯାହାକି 8,64,000 ବର୍ଷ ଏବଂ ତାର 3 ଗୁଣ ହେଉଛି 12,96,000 ବର୍ଷ, ଇଏ ହେଉଛି ତ୍ରେତା ଯୁଗର ପରିମାଣ। ଏବଂ କଳିଯୁଗର 4 ଗୁଣ ଅର୍ଥାତ୍ 17,28,000 ବର୍ଷ, ଇଏ ହେଉଛି ସତ୍ୟଯୁଗର ପରିମାଣ। ଏହିଭଳି ଭାବରେ ସତ୍ୟ ତ୍ରେତା ଦ୍ୱାପର କଳି ଏ 4ଟି ଯୁଗ ମିଶିଲେ ଯେଉଁ ହେଉଛି 43,20,000 ବର୍ଷ, ଇଏ ହେଉଛି ଗୋଟିଏ ଦିବ୍ୟ ଯୁଗ। ତେଣୁ ଏତିକିକୁ ଯଦି ଆମେ 71 ଗୁଣିବା ଇଏ ହେଉଛି ଗୋଟିଏ ମନୁଙ୍କର ଆୟୁଷ ବା ମନୁଙ୍କର ଜୀବନ ପରିମାଣ ହେଉଛି ସେତିକି। ତେଣୁ ଏତିକି ବର୍ଷ ସେ ପ୍ରହ୍ଲାଦ ମହାରାଜ ରାଜ୍ୟ ଶାସନ କରୁଥିଲେ, ସମଗ୍ର ପୃଥିବୀକୁ ସେ ଶାସନ କରୁଥିଲେ। ତେଣୁ ଏଇ ଯୋଉ ଆମେ ଦେଖିବା ଯେ ଏଇ ତପସ୍ୟାର ଅନ୍ତିମ ଉଦ୍ଦେଶ୍ୟ ଯେତେବେଳେ ଭଗବାନଙ୍କର ଗୁଣଗାନରେ ପର୍ଯ୍ୟବେସିତ ହେଉଛି ସେତେବେଳେ ସେ ତପସ୍ୟାର ଶ୍ରେଷ୍ଠ ସିଦ୍ଧି ଲାଭ କରୁଛି। ତେଣୁ ଏଭଳି ଭାବରେ ଦେଖିବା ଆମେ ତପସ୍ୟା ଇଦମ୍ ହି ପୁରୁଷ ତପସ୍ୟା ଶ୍ରୁତସ୍ୟ, ଶ୍ରୁତ ବେଦ ଯୋଉ ରହିଛି, ବେଦ ମଧ୍ୟ ଯେଉଁମାନେ ବେଦ ଅଧ୍ୟୟନ କରୁଛନ୍ତି ବା ବିଭିନ୍ନ ପ୍ରକାର ଭଗବାନଙ୍କର ସ୍ତୁତି କରୁଛନ୍ତି ଶ୍ରୁତସ୍ୟ ବୋଲି ଯୋଉ କୁହାହଉଛି, ଏହାର ମଧ୍ୟ ଫଳ ଅନ୍ତିମ ଉଦ୍ଦେଶ୍ୟ ହେବା କଥା ଯେ ଭଗବାନଙ୍କ ବିଷୟରେ ଜାଣିବା ବା ଭଗବାନଙ୍କର ଗୁଣଗାନ କରିବା। କିନ୍ତୁ ଆମେ ଦେଖିବା ବହୁତ ବ୍ୟକ୍ତି ଅଛନ୍ତି ଯେଉଁମାନେ ବେଦ ଅଧ୍ୟୟନ କରିକି ମଧ୍ୟ ସେମାନେ ଭଗବାନଙ୍କର ଭକ୍ତ ହେଉନାହାନ୍ତି, ଯେମିତି ଆମର ଭଗବତ ଗୀତା 2 ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ବେଦରେ ଯେଉଁ ଆମର ରହିଛି କର୍ମକାଣ୍ଡ, ଜ୍ଞାନକାଣ୍ଡ ଏବଂ ଉପାସନା କାଣ୍ଡ 3 ପ୍ରକାର ଧାରା ରହିଛି, ସାଧାରଣତଃ ଲୋକମାନେ ଯେଉଁମାନେ ବେଦ ଅଧ୍ୟୟନ କରୁଛନ୍ତି ସେମାନେ ଏ ବେଦର ଏଇ କର୍ମକାଣ୍ଡ ଧାରା ପ୍ରତି ବହୁତ ଆକୃଷ୍ଟ ହୋଇଯାଆନ୍ତି। କାହିଁକି ଆକୃଷ୍ଟ ହୋଇଯାଆନ୍ତି ନା ଯେହେତୁ ସେଥିରେ ବିଭିନ୍ନ ପ୍ରକାର ଇନ୍ଦ୍ରିୟ ସୁଖ ପାଇଁ ବ୍ୟବସ୍ଥା ରଖାହେଇଛି, କେମିତି ଆମେ ଏ ଜନ୍ମ ପରେ ଆମେ କେମିତି ସ୍ୱର୍ଗସୁଖ ଲାଭ କରିବା ଏହିସବୁ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏହିସବୁ ବର୍ଣ୍ଣନାରେ ସେମାନେ ଆକୃଷ୍ଟ ହେଇ ବେଦର ଏହି କର୍ମକାଣ୍ଡ ଧାରା ପ୍ରତି ଆକୃଷ୍ଟ ହେଇ ସେମାନେ ଭାବନ୍ତି ଯେ ବେଦର ଇଏ ହେଉଛି ସବୁଠାରୁ ଶ୍ରେଷ୍ଠ ବସ୍ତୁ, ଆଠାରୁ ଅନ୍ୟ କିଛି ଶ୍ରେଷ୍ଠ ଜିନିଷ ନାହିଁ। ଭଗବତ ଦ୍ୱିତୀୟରେ ଭଗବାନ ସେମାନେ ଶ୍ରୋତା କହୁଛନ୍ତି ଯେ ସେମାନେ କହନ୍ତି ଜାମିମାଂ କୋଚିତାଂ ବାଚଂ ପ୍ରବଦନ୍ତି ଅଭିପସ୍ଥିତ ବେଦବାଦ ରଥା ପାର୍ଥ ନାନ୍ୟତ ଅସ୍ତି ବାହାଦିନ। ସେମାନେ ପ୍ରକୃତରେ ବେଦ ନୁହନ୍ତି, ବେଦ ଜ୍ଞାନ ବେଦ ସେମାନେ ଜାଣିପାରୁନାହାନ୍ତି, ସେମାନଙ୍କୁ ବେଦ ବାହାଦରତା ବୋଲି କୁହାଯାଉଛି। ଏବଂ ସେମାନେ କହନ୍ତି ଏଇ ଯୋଉ ବେଦରେ ଏଇ ଯୋଉ ସୁନ୍ଦର ସୁନ୍ଦର କଥା ସବୁ କୁହାଯାଇଛି, ବର୍ଣ୍ଣନା କରାଯାଇଛି, ଜାମିମାଂ ପୁଷ୍ପିତାଂ ବାଚନ, ସେମାନେ ପ୍ରବଦନ୍ତି ଅବିପର୍ଚ୍ଛିତ, ସେମାନେ ପ୍ରକୃତ ବୁଦ୍ଧିମାନ ବ୍ୟକ୍ତି ନୁହନ୍ତି, ବେଦର ସେଇ କର୍ମକାଣ୍ଡ ପ୍ରତି ସେମାନେ ଆକୃଷ୍ଟ ହୁଅନ୍ତି। ଏବଂ ଜାମିମାଂ ପୁଷ୍ପିତାଂ ବାଚ ପ୍ରବଦନ୍ତି ଅବିପର୍ଚ୍ଛିତ ବେଦ ବାହାଦରତା ପାର୍ଥ ନାନ୍ୟତ ଅଛି, ସେମାନେ ପ୍ରକୃତରେ ବେଦବିତ୍ ନୁହନ୍ତି, ସେମାନଙ୍କୁ ବେଦ ବାହାଦରତା ବୋଲି କୁହାଯାଉଛି। ଏବଂ ସେମାନେ କୁହନ୍ତି ଆ ଠାରୁ ଅନ୍ୟ କିଛି ଉନ୍ନତର ଜିନିଷ ନାହିଁ ବେଦ। ତେଣୁ ବେଦରେ ବେଦ ଅଧ୍ୟୟନ କରି ଯଦି ଭଗବାନଙ୍କୁ ଜଣେ ଜାଣି ନ ପାରିଲେ, ଭଗବତ ଗୀତାର ପଞ୍ଚଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ସର୍ବଶ୍ରେଷ୍ଠ ଅହମ୍ ସନ୍ନିବିଷ୍ଟୋ ମତ ସ୍ମୃତି ଜ୍ଞାନ ଅପହନମ ଚ ମତ ସ୍ମୃତି ଜ୍ଞାନ ଅପହନମ ଚ ବେଦିଷ୍ଟ ସର୍ବେ ରହମେବ୍ୟ ବେଦ୍ୟୋ ବେଦାନ୍ତ କୃତ ବେଦ ବିଦେବ ସା। ସମସ୍ତଙ୍କ ହୃଦୟରେ ଭଗବାନ ରହିଛନ୍ତି, ସର୍ବଶ୍ରେଷ୍ଠ ହୃଦୟ ସନ୍ନିବିଷ୍ଟ, ଏବଂ ଭଗବାନଙ୍କଠାରୁ ସ୍ମୃତି ଆସୁଛି, ଜ୍ଞାନ ଆସୁଛି ଏବଂ ବିସ୍ମୃତି ଆସୁଛି, ଏ ତିନୋଟି ଜିନିଷ ଆସୁଛି। ତେଣୁ ବେଦେଷୁ ସର୍ବେ ରହମେବ୍ୟ ବେଦ୍ୟୋ, ସମସ୍ତ ବେଦରେ ପ୍ରକୃତ ବିଷୟବସ୍ତୁ ବା ଜ୍ଞାତ ବିଷୟ ହେଉଛନ୍ତି ଭଗବାନ କୃଷ୍ଣ। ବେଦେଷୁ ସର୍ବେ ରହମେବ୍ୟ ବେଦ୍ୟୋ ବେଦାନ୍ତ କୃତ ବେଦ ବିଦେବ ସା, ଏବଂ ସେ ହିଁ ପ୍ରକୃତରେ ବେଦାନ୍ତ କୀତ ଅର୍ଥାତ ସେ ହିଁ ପ୍ରକୃତରେ ବେଦ ରଚନା କରିଛନ୍ତି, ଏବଂ ସେ ହିଁ ପ୍ରକୃତରେ ବେଦବିତ୍ ଅର୍ଥାତ ସେ ହିଁ ବେଦ ଜାଣିଛନ୍ତି, ବେଦବିତ୍ ଯାହା। ତେଣୁ ବେଦ ଅଧ୍ୟୟନ କରି ଯଦି ଆମେ ଭଗବାନଙ୍କୁ ଜାଣି ନ ପାରିଲେ ତାହେଲେ ମଧ୍ୟ ସେ ବେଦ ଆମର ବୃଥା ହେଇଗଲା, ବେଦ ଅଧ୍ୟୟନ ବୃଥା ହେଇଗଲା। ତେଣୁ ଆମେ ଦେଖିବା ବହୁତ ବେଦ ଆମର ଭଗବତ ଗୀତାରେ ମଧ୍ୟ ଅନେକ ପ୍ରକାର ଭାଷ୍ୟ ରହିଛନ୍ତି। ଏଇ ମାନେ ଆମର ଭଗବତ ଗୀତା ଇଏ ହେଉଛି ମହାଭାରତର ଗୋଟେ ଅଂଶ, ଏବଂ ମହାଭାରତକୁ ସ୍ମୃତି ବୋଲି କୁହାହେଉଛି, କାରଣ ସେଇ ସ୍ମୃତି ଅନୁସାରେ ଏଇ ସ୍ମୃତି ଶାସ୍ତ୍ର ରଚନା କରାଯାଇଛି, ତେଣୁ ମହାଭାରତକୁ ସ୍ମୃତି ଶାସ୍ତ୍ର ବୋଲି କୁହାଯାଉଛନ୍ତି। ତେଣୁ ଇଏ ଭଗବତ ଗୀତା ଯେଉଁମାନେ ଅଧ୍ୟୟନ କରୁଛନ୍ତି ବା ଭଗବତ ଗୀତାର ଯେଉଁମାନେ ଭାଷ୍ୟ କରୁଛନ୍ତି ସେମାନେ ଆମେ ଦେଖିବା ବହୁତ ଭାଷ୍ୟକାର ଅଛନ୍ତି, ସେମାନେ କୃଷ୍ଣଙ୍କୁ ବାଦ ଦେଇକରି ସେମାନେ ବିଭିନ୍ନ ପ୍ରକାର ଭାଷ୍ୟ କରୁଛନ୍ତି। ଯଦିଓ କୃଷ୍ଣ ଭଗବାନ ସ୍ୱୟଂ ଏ ଭଗବତ ଗୀତା ଦେଇଛନ୍ତି, ଜ୍ଞାନ ପ୍ରଦାନ କରୁଛନ୍ତି ଅର୍ଜୁନଙ୍କୁ, କିନ୍ତୁ ଯେଉଁମାନେ ତଥାକଥିତ ଭାଷ୍ୟକାର ଭଗବତ ଗୀତାର ଭାଷ୍ୟକାର ବା ଅନ୍ୟାନ୍ୟ ଶାସ୍ତ୍ର ଯେଉଁମାନେ ରଚନା କରୁଛନ୍ତି ଭାଷ୍ୟ ଦେଉଛନ୍ତି, ସେମାନେ ସେ ଶାସ୍ତ୍ରର ମୁଖ୍ୟ ଉଦ୍ଦେଶ୍ୟଟା କରିପାରୁନାହାନ୍ତି। ତେଣୁ ଭଗବତ ଗୀତାର ଭାଷ୍ୟ ଦେଲେ ମଧ୍ୟ ସେମାନେ ଭଗବାନ କୃଷ୍ଣଙ୍କୁ ଭଗବାନ ବୋଲି ଜ୍ଞାନ କରିପାରୁନାହାନ୍ତି। ତେଣୁ ଇଏ ବେଦ ଅଧ୍ୟୟନର ଅନ୍ତିମ ଲକ୍ଷ୍ୟ ପୂରଣ ହେଇପାରିଲା ନାହିଁ। ତେଣୁ ଭଗବାନ କହୁଛନ୍ତି, ଏ ଭାରତମାନେ କହୁଛନ୍ତି ଯେ ଯେଉଁମାନେ ବେଦ ଅଧ୍ୟୟନ କରୁଛନ୍ତି ତାଙ୍କର ଅନ୍ତିମ ଉଦ୍ଦେଶ୍ୟ ଯଦି ଭଗବାନଙ୍କର ଗୁଣଗାନରେ ଅନ୍ତିମ ଉଦ୍ଦେଶ୍ୟ ସାଧିତ ହେଇପାରିଲା ତାହେଲେ ତାଙ୍କର ବେଦ ଅଧ୍ୟୟନ ସଫଳ ହେଇପାରିଲା। ତେଣୁ ସେହିଭଳି ଭାବରେ ସୃଷ୍ଟ ବୁଦ୍ଧି ଦତ୍ତ ଯେଉଁମାନଙ୍କର ଆମର ସମସ୍ତଙ୍କର ବୁଦ୍ଧି ରହିଛି, କିନ୍ତୁ ଏ ବୁଦ୍ଧିର ସର୍ବଶ୍ରେଷ୍ଠ ଉପଯୋଗ କହୁଟା ନା ଭଗବତ ଗୀତାର ଚତୁର୍ଥ ଅଧ୍ୟାୟରେ ଭଗବାନ କହିଛନ୍ତି କଥା ଯେ ଅକର୍ମଣିଚ କର୍ମଜ ସବୁଦ୍ଧିମାନ ମଧ୍ୟ ସଯୁକ୍ତ କୃଷ୍ଣ କର୍ମ କର୍ମଣି ଅକର୍ମଜ ପଥ। ତିନି ପ୍ରକାର କର୍ମ ରହିଛି, ଗୋଟେ ହେଉଛି କର୍ମ, ଆଉ ଗୋଟେ ହେଉଛି ଅକର୍ମ, ଆଉ ଗୋଟେ ହେଉଛି ବିକର୍ମ, ତିନି ପ୍ରକାର କର୍ମ ରହିଛି। କର୍ମ କହିଲେ ଯେଉଁମାନେ ବେଦରେ ଅନୁମୋଦିତ କର୍ମକୁ କର୍ମ ବୋଲି କୁହାଯାଏ, ଏବଂ ବିକର୍ମ ହେଉଛି ଯେଉଁଟା ନିଶ୍ଚିତ କରାଯାଇଛି ସେ ନିଶ୍ଚିତ କର୍ମକୁ ବିକର୍ମ ବୋଲି କୁହାଯାଉଛି। ଯେମିତି ଆମର ଚାରୋଟି ଜିନିଷ ରହିଛି ବିକର୍ମ ରହିଛି, ସେ ହେଉଛି ଦ୍ୟୁତଂ ପାନଂ ସ୍ତ୍ରୀୟଂ ସୁନା। ଦ୍ୟୁତଂ କହିଲେ ପଶା ଖେଳ ଇତ୍ୟାଦି, ପାନଂ କହିଲେ ଯେତେ ନିଶାଦ୍ରବ୍ୟ ସବୁ ରହିଛି ସେସବୁ ପାନଂ, ଏବଂ ସ୍ତ୍ରୀ କହିଲେ ଅବୈଧ ସ୍ତ୍ରୀ ସଙ୍ଗ, ଏବଂ ସୁନା କହିଲେ ଯେଉଁମାନେ ଜୀବ ହତ୍ୟା କରୁଛନ୍ତି। ଏ ଚାରୋଟିକୁ ଯତ୍ର ଅଧର୍ମ ଚତୁର୍ବିଧା ବୋଲି କୁହାଯାଉଛି, ଏ ହେଉଛି ବେଦ ନିଷିଦ୍ଧ କର୍ମ। ତେଣୁ ଏଇ ନିଷିଦ୍ଧ କର୍ମ ଯେଉଁମାନେ କରୁଛନ୍ତି ସେଇଟାକୁ ବିକର୍ମ ବୋଲି କୁହାଯାଉଛି, ଏବଂ ଅକର୍ମ ହେଉଛି ଯେଉଁଟା ଭଗବାନଙ୍କ ଉଦ୍ଦେଶ୍ୟରେ କର୍ମ କରାଯାଉଛି ସେକୁ ତାକୁ ଅକର୍ମ ବୋଲି କୁହାଯାଉଛି। ତେଣୁ ଭଗବତ ଗୀତାର ଚତୁର୍ଥ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ କର୍ମଣି ଅକର୍ମ ଯ ପଶ୍ୟତ, ଯେଉଁମାନେ ଯେଉଁ ସବୁ କର୍ମରେ ଯେଉଁମାନେ ଅକର୍ମକୁ ଦର୍ଶନ କରନ୍ତି, ଏବଂ ଅକର୍ମଣି ଚ କର୍ମଜ, ଏବଂ ଅକର୍ମରେ ମଧ୍ୟ କର୍ମକୁ ଯେଉଁମାନେ ଦର୍ଶନ କରନ୍ତି, ସ ବୁଦ୍ଧିମାନ ମନୁଷ୍ୟ ସଯୁକ୍ତ କୃଷ୍ଣ କର୍ମ, ସେମାନେ ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ ବୁଦ୍ଧିମାନ ବ୍ୟକ୍ତି ବୋଲି କହିଛନ୍ତି। ଏବଂ ସେ ସମସ୍ତ କିଛି କର୍ମରେ ଲିପ୍ତ ରହିଲେ ମଧ୍ୟ ସେ ହେଉଛନ୍ତି ପ୍ରକୃତରେ ବୁଦ୍ଧିମାନ ବ୍ୟକ୍ତି, ଏକଥା ବୁଦ୍ଧିର ଶ୍ରେଷ୍ଠ ବୁଦ୍ଧି ଭଗବାନ କହୁଛନ୍ତି ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ କହୁଛନ୍ତି। ତେଣୁ ଏହି ପ୍ରସଙ୍ଗରେ ଆମେ ଗୋଟେ ଗଳ୍ପ କହିବା ବା ଆଖ୍ୟାନ କହିବା ଯାହା ବୃନ୍ଦାବନରେ ଘଟିଥିଲା। ସେଥିରେ ଆମେ ଜାଣିବା ଯେ ପ୍ରକୃତରେ କର୍ମ ଆଉ ଅକର୍ମ କିଭଳି ଭାବରେ କୁହାଯାଉଛି। ଥରେ ଆମର ଦୁର୍ବାସା ଋଷି, ଯେଉଁ ଦୁର୍ବାସା ବହୁତ ରାଗି ସେ ଶୁଣନ୍ତି, ଅନ୍ୟ ଜଣେ ଦୁର୍ବାସା ଋଷି ସେ ଆସିଥିଲେ, ବୃନ୍ଦାବନ ଆସିଥିଲେ। ତେଣୁ ସେ ତାଙ୍କର ଆଶ୍ରମ, ତାଙ୍କର ଶିଷ୍ୟମାନଙ୍କ ସହିତ ସେ ଯମୁନା ଆରପଟେ ଆସି ତାଙ୍କର କ୍ୟାମ୍ପ ଲଗେଇଥିଲେ। ତେଣୁ ଗୋପୀମାନେ ଚାହୁଁଥିଲେ ତାଙ୍କର ଯେତେବେଳେ ଦର୍ଶନ କରିବା ପାଇଁ, ସେତେବେଳେ ସେ ତାଙ୍କ ପାଖକୁ ଯିବା ପାଇଁ ଯେତେବେଳେ ଚାହିଁଲେ, ସେତେବେଳେ ଯମୁନାରେ ବହୁତ ପାଣି ଥିଲା, ତେଣୁ ସେ ପାର ହେବା ପାଇଁ ଅସମର୍ଥ ହେଇପାରିଲେ, ଅସମର୍ଥ ହେଲେ। ତେଣୁ ସେ ଭଗବାନ କୃଷ୍ଣଙ୍କ ପାଖକୁ ଗଲେ ଏବଂ କୃଷ୍ଣଙ୍କୁ ସେ ନିବେଦନ କଲେ ଯେ ଆମେ ଏ ଯମୁନା ନଦୀ ପାର ହେଇକରି ଯିବାକୁ ଚାହୁଁଛୁ ଦୁର୍ବାସା ଋଷିଙ୍କୁ ସାକ୍ଷାତ କରିବା ପାଇଁ ବା ଦର୍ଶନ କରିବା ପାଇଁ। ତେଣୁ ଆପଣଙ୍କୁ ଅନୁରୋଧ କରୁଛୁ, ଆପଣ କିଛି ଆମକୁ ମନ୍ତ୍ର ପ୍ରଦାନ କରନ୍ତୁ ଯାହାଫଳରେ କି ଆମେ ଯମୁନା ନଦୀ ପାର ହେଇପାରିବୁ। ତେଣୁ ଭଗବାନ ତାଙ୍କୁ ଉପଦେଶ ଦେଲେ ଯେ ତମେ ଏଇ ମନ୍ତ୍ରଟି ପାର ଯଦି ଉଚ୍ଚାରଣ କରିବ ତାହେଲେ ଯମୁନା ନଦୀ ତମକୁ ବାଟ ଦେଇଦେବେ। ସେ ମନ୍ତ୍ରଟି ହେଉଛି ଯେ କୃଷ୍ଣ ନିତ୍ୟ ବ୍ରହ୍ମଚାରୀ, ଏଇ ମନ୍ତ୍ରଟି ତମେ ପାଠ କରି ଯଦି ଯିବ ତାହେଲେ ଯମୁନା ନଦୀ ତମକୁ ବାଟ ଛାଡ଼ିବ। ତେଣୁ ଗୋପୀମାନେ ସେଇ ମନ୍ତ୍ର ଉଚ୍ଚାରଣ କରି ଯେ କୃଷ୍ଣ ନିତ୍ୟ ବ୍ରହ୍ମଚାରୀ, ଏହି ମନ୍ତ୍ରଟି ପାଠ କରି ଯେତେବେଳେ ଯମୁନା ନଦୀ ପାଖକୁ ପହଞ୍ଚିଲେ, ତେଣୁ ଯମୁନା ନଦୀ ତାଙ୍କୁ ବାଟ ଛାଡ଼ିଦେଲେ ବା ପାଣି ସେ ମାନେ ଦ୍ୱିଭାଗ ହେଇଗଲା ଏବଂ ପଥ ସ୍ଥଳପଥ ଖୋଲିଗଲା। ତେଣୁ ସେଇ ସ୍ଥଳପଥରେ ସେ ଆରପଟକୁ ପଳାଇଲେ ଏବଂ ସେଠି ଯାଇ ଦୁର୍ବାସା ଋଷିଙ୍କୁ ଦର୍ଶନ କରି ତାଙ୍କୁ ପ୍ରଣାମ ଇତ୍ୟାଦି କରି ତାଙ୍କର ପୂଜାପାଠ କରି ତାଙ୍କ ପାଇଁ ଯେଉଁ ଖାଦ୍ୟ ଇତ୍ୟାଦି ଆଣିଥିଲେ ସେ ଖାଦ୍ୟ ସବୁ ସମର୍ପଣ କରି ତାଙ୍କୁ ଦେଲେ, ପ୍ରଦାନ କଲେ। ଏବଂ ଦୁର୍ବାସା ମଧ୍ୟ ସେ ସମସ୍ତ ଖାଦ୍ୟ ଗ୍ରହଣ କରି ଖାଦ୍ୟ ଖାଇସାରିଲା ପରେ ତାପରେ ସେ ସନ୍ତୁଷ୍ଟ ହେଇ ତାଙ୍କୁ ଆଶୀର୍ବାଦ ପ୍ରଦାନ କଲା ପରେ ସେ ଯେତେବେଳେ ଫେରି ଆସିବା ପାଇଁ ଚାହୁଁଛନ୍ତି, ସେତେବେଳେ ସେ ଦୁର୍ବାସା ଋଷିଙ୍କୁ ଅନୁରୋଧ କଲେ ଯେ ଆପଣ ମଧ୍ୟ ଆମକୁ କିଛି ମନ୍ତ୍ର ଦିଅନ୍ତୁ ଯାହାଫଳରେ କି ଆମେ ଏଇ ଯମୁନା ନଦୀ ପାର ହେଇଯାଇଥିଲୁ। ତେଣୁ ଦୁର୍ବାସା ମଧ୍ୟ ତାଙ୍କୁ ମନ୍ତ୍ର ଦେଲେ ଯେ ତମେ ଏଇ ମନ୍ତ୍ରଟି ଉଚ୍ଚାରଣ କଲେ ତମକୁ ଯମୁନା ନଦୀ ତାଙ୍କ ପାଠ ଦେଇଦେବେ। ସେ ମନ୍ତ୍ରଟି ହେଉଛି ଯେ ଦୁର୍ବାସା ନିତ୍ୟ ନିରାହାରୀ। ତେଣୁ ସେ ସେଇ ମନ୍ତ୍ର ପାଠ କରି ଆସିଲେ, ଯଦି ଦୁର୍ବାସା ନିତ୍ୟ ନିରାହାରୀ ଯେତେବେଳେ ପାଠ କଲେ ସେତେବେଳେ ଯମୁନା ନଦୀ ତାଙ୍କୁ ମଧ୍ୟ ବାଟ ପ୍ରଦାନ କରିଦେଲେ, ଛାଡ଼ିଦେଲେ। ତେଣୁ ଏଇଭଳି ଭାବେ ଦେଖିବା, ଗୋପୀମାନେ ଚିନ୍ତା କଲେ ଯେ ଭଗବାନ କୃଷ୍ଣଙ୍କର ଏତେ ସମସ୍ତ କିଛି ବୃନ୍ଦାବନରେ ସମସ୍ତ ଗୋପୀମାନଙ୍କ ସହିତ ସମ୍ପର୍କ ରଖିଛନ୍ତି ଏବଂ ବା ରାସଲୀଳା ଇତ୍ୟାଦି କରିଛନ୍ତି ଏବଂ ଦ୍ୱାରକାରେ ମଧ୍ୟ ତାଙ୍କର 16,608 ରାଣୀ ଅଛନ୍ତି, କିନ୍ତୁ ଆ ଭିତରେ ସେ କେମିତି ସେ ପୁଣି ନିତ୍ୟ ବ୍ରହ୍ମଚାରୀ ହେଲେ? ଏବଂ ଦୁର୍ବାସାମଣି ସେମାନେ ଦେଖିଲେ, ତାଙ୍କ ଆଖି ଆଗରେ ଦୁର୍ବାସାମଣି ସମସ୍ତ ଖାଦ୍ୟ ଗ୍ରହଣ କଲେ ଏବଂ ତାପରେ ସେ କହିଲେ ଯେ ସିଏ ହେଉଛନ୍ତି ନିତ୍ୟ ନିରାହାରୀ, ସେ ପୁଣି କେମିତି ନିରାହାର ହେଲେ? ଏ କଥା ଚିନ୍ତା କରି କରି ତାପରେ ଜଣେ ସତ୍ୟବ୍ୟକ୍ତି ପାଖକୁ ଜଣେ ସାଧୁକୁ ପଚାରିଲେ, ସେତେବେଳେ ସେ ଏଇ ଭଗବତ ଗୀତାରେ ଗୋଟେ ଆମର ବର୍ଣ୍ଣନା କରାଯାଇଛି ଯେ ଯେଉଁମାନେ ଭଗବତ ଗୀତା ପଞ୍ଚମ ଅଧ୍ୟାୟରେ ଭଗବାନ ଶ୍ରୀ କଥା କହିଛନ୍ତି ଯେ ନୈବ କିଞ୍ଚିତ କରୋମିତି ଯୁକ୍ତ ମନ୍ୟେ ତ ତତ୍ତ୍ୱବିତ୍ ପଶ୍ୟନ୍ ଶୁଣନ୍ କୃଷନ୍ ଜିଘ୍ନନ୍ ଅଶ୍ରନ୍ ଗଠନ୍ ସ୍ୱପନ୍ ଶୋଷନ୍ ପ୍ରପନ୍ ବିସୃଜନ୍ ଗୁଣନ୍ ଉନ୍ମିଷନ୍ ନିମିଷନ୍ ଅପି ଇନ୍ଦ୍ରିୟାଣି ଇନ୍ଦ୍ରିୟାର୍ଥେଭ୍ୟ ବର୍ତ୍ତନ୍ତି। ଅର୍ଥାତ୍ ଯେଉଁମାନେ ତତ୍ତ୍ୱବିତ୍ ବ୍ୟକ୍ତି ସେମାନେ ଯେଉଁ ସବୁ କାମ କଲେ ମଧ୍ୟ ସେମାନେ କିଛି କରୁନାହାନ୍ତି ବୋଲି ବୁଝିବାକୁ ପଡ଼ିବ। ନୈବ କିଞ୍ଚିତ କରୋମିତି, ଯେଉଁମାନେ ତତ୍ତ୍ୱବିତ୍ ବ୍ୟକ୍ତି, ତତ୍ତ୍ୱ ଖୁବ୍ କ୍ୱଚିତ ଲୋକ ତତ୍ତ୍ୱ ଜାଣୁଛନ୍ତି, ତେଣୁ ସେମାନେ ଏ କଥାକୁ ଜାଣନ୍ତି ଯେ ନୈବ କିଞ୍ଚିତ କରୋମିତି ଯୁକ୍ତ ମନ୍ୟତ ତତ୍ତ୍ୱବିତ୍ ସେମାନେ ପଶ୍ୟନ୍ ଶୁଣନ୍ କୃଷନ୍ ଜିଘ୍ନନ୍ ଅଶ୍ରନ୍ ଗଛନ୍ ସ୍ୱପନ୍ ଶୋଷନ୍। ଅର୍ଥାତ୍ ମାନେ ଦେଖିଲେ ମଧ୍ୟ ସେମାନେ କିଛି ଦେଖୁନାହାନ୍ତି, ଶୁଣିଲେ ମଧ୍ୟ ସେମାନେ କିଛି ଶୁଣୁନାହାନ୍ତି, ସ୍ପର୍ଶ କଲେ ମଧ୍ୟ ସେମାନେ କିଛି ସ୍ପର୍ଶ କରୁନାହାନ୍ତି, ଆଗ୍ରହଣ କଲେ ମଧ୍ୟ ସେମାନେ କିଛି ଆଗ୍ରହଣ କରୁନାହାନ୍ତି, ଏଇଭଳି ଭାବରେ ସମସ୍ତ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନେ କିଛି କରୁନାହାନ୍ତି। କାହିଁକି ନା ଇନ୍ଦ୍ରିୟାଣି ଇନ୍ଦ୍ରିୟାର୍ଥେ ବର୍ତ୍ତନ୍ତ ଏପି ଧାରଣ, ସେମାନେ ଏଇ ଇନ୍ଦ୍ରିୟମାନଙ୍କ ଠାରୁ ଭିନ୍ନ, ସେମାନେ ହେଉଛନ୍ତି ଆତ୍ମା। ଯେଉଁମାନେ ଆତ୍ମ ସ୍ତରରେ ଅଛନ୍ତି ସେମାନେ ସମସ୍ତ ଶାରୀରିକ କାର୍ଯ୍ୟ କଲେ ମଧ୍ୟ ସେମାନେ କିଛି କରୁନାହାନ୍ତି ବୋଲି ପ୍ରକୃତରେ ଏଇଟା ଆର ଅର୍ଥ। ତେଣୁ ଏଇଭଳି ଭାବରେ ଯେଉଁମାନେ ପ୍ରକୃତରେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଯଦି ଭଗବାନଙ୍କୁ ଜାଣିପାରିଲେ ବା ଯେଉଁ କର୍ମ କରୁଛନ୍ତି ଯଦି ଭଗବାନଙ୍କ ଉଦ୍ଦେଶ୍ୟରେ କର୍ମ କଲେ ତାହେଲେ ସେ ତାଙ୍କର ବୁଦ୍ଧିର ଅନ୍ତିମ ବା ଶ୍ରେଷ୍ଠ ଉପଯୋଗ ସେମାନେ କରିଥାନ୍ତି। ଏବଂ ଦାନ ଯେଉଁ କୁହାଯାଇଛି, ଦାନ ମଧ୍ୟ ତିନି ପ୍ରକାର ଦାନ ରହିଛି, ସତ୍ତ୍ୱ ରଜ ତମ ତିନି ଗୁଣରେ ତିନି ପ୍ରକାର ଦାନ ରହିଛି। ଅଷ୍ଟାଦଶ ଅଧ୍ୟାୟରେ ଭଗବାନ ଶ୍ରତା କହୁଛନ୍ତି ଯେ ଦାତବ୍ୟମିତି ଦାନ ଦେ ତିନି ଉପକାରିଣୀ ଦେଶେ କାଳେ ଚ ପାତ୍ରେ ଚ ତଦାନ ସାତ୍ୱିକ ସୁତ। ଯେଉଁ ଦାନ ଆମେ କରିବା ଅନୁପକାରିଣୀ, ତ କୌଣସି ତାର ଉପକାର ବା ତାଠାରୁ କିଛି ପ୍ରାପ୍ତ ହେବା ଯଦି ଆମେ କରିବା ତାହେଲେ ହେଉଛି ଶ୍ରେଷ୍ଠ ଦାନ। एवं जति उपकारार्थं फलम् उद्दिष्टवा पुनः दीयते च परिकृष्ट तद्दानं राजकृतम्। जो मैंने उद्देश्य रखी प्राप्ति रो उद्देश्य रखी जो मैंने दान कर कष्ट से सब दान कर सब को कहती राजसिक दान एवं सामाजिक दान कौटा ना जोटा अदेश काले जदान अपात्रेभ्य दीयते असत्कृतम अवज्ञात तत्मसिक दान जो ज्ञान दान काल पत्र विचार न करके जो दान दि से दान हूँ तामसिक दान तेणु आम वर्णन कर भागवत में जे जो मैंने दान कर से दान भगवान उद्देश्य हवा कथा जदि भगवान उद्देश्य नाला तेल से दान श्रेष्ठ फल छाने लाभ कर पारे ना आम स्मृति शास्त्र वर्णन कर दान फल रही कि भाव में जे जो मैंने ब्राह्मण नुहंती से दान कराए तेल से दान दे सामान दान से फेरी पाए मैंने प्रतिकल फल प्राप्त जो मैंने अध ब्राह्मण अर्थात जो मैंने ब्राह्मण पर जन्म से ब्राह्मण कर्म इत्यादि करूना से गुण फल प्राप्त हे टू टाइम पाए जो मैंने वेद अध्ययन कार्य ब्राह्मण जो मैंने वेद अध्ययन कर सेमान को जब आम दान करने शत सहस्र लक्ष गुण से फल पाए जो मैंने वेद पारंगमकारी जो मैंने वेदर प्रकृत उद्देश्य जानते अर्थात जो मैंने शुद्ध भक्त से जब आम दान करवा दान फल हूँ अनंत फल भी कहु तेनाली भाव में ये दान जो करा दान उद्देश्य भगवान उद्देश्य कर भगवान का भगवद गीता नवमध्य जत् करोसी जत स्नासी जत दुहसी दरासी जत जत्सती कहते जहाँ तुम्हें जहाँ किसी करु जहाँ किसी खाद्य ग्रहण कर जो कि यज्ञ तुम करो किसी दान तुम कर तपस्या तुम कर सब किसी पुरुष अर्पण सब किसी मत अर्पण कर सब कर बोली भगवद गीता नव भगवान कह तेणु आम देखा जे जो स्तर में खातना कहीं जदि से स्तर में जी अंतिम उद्देश्य जो रही भगवान को जाणी भगवान गुण वर्णना करवा से नाला भगवान कहते प्रसाद महाराज भाषा कहते ये सब वृथा भगवद गीता नवमारे भगवान से क्या कहते मोघाशा मोघ कर्मा मोघ ज्ञान प्रकृति मोहिनी सीता जो मैंने भगवान शरण में जाऊना से समस्त आशा विफल हो जाए मोघ आशा लोग कर्म समस्त किसी कर्म फल विफल हो जाए कारण भगवान मृत्यु रूप से सबकि हरण कर मोह ज्ञान ज्ञान वृथा हो जाने राक्षसी महासी चाहिए प्रकृति मोहिनी सीता यही भौतिक जगत रो त्रिगुण रही सत्य रजतम त्रिगुण से आश्रित हो रही हेतु से भगवान शरण में जापार ना तेणु जी जो स्तर में था कहीं अंतिम आम सब जो कार्य कले भगवान विभिन्न कीर्तन कले भगवान दामोदर स्तक पाठ कले भगवान को आराधना कले भगवत प्रसाद प्राप्त हो सब जिन भगवान भगवत सम्बन्ध जहाँ सब कराऊँ से जीवन धन्य हो कि अन्य पक्ष जो मैंने कहा अभाय इंदिर आम मोघ पार्थ सजीव जो मैंने ये जो आम भगवद गीत शास्त्र समस्त किसी वर्णना करो भाव में जीवन जापन करवा जमी कन्नाथ भवती भूतानी पर्जनाथ अन्न संभव यज्ञ भवती पर्जन्य यज्ञ कर्म समुद्भव कर्म ब्रह्म द्वव विधि ब्रह्माक्षर समुद्भव तस्मात् सर्वगत ब्रह्म नित्य यज्ञ प्रतिष्ठ एवं प्रवर्तित चक्रम नानुवर्ती अघाय इंद्रियराम मोघ पार्थ सजीव जो मैंने भगवान द्वारा जो मैंने आम भौतिक जगत को आसीचे मानते आम भगवान को भूली भौतिक जगत को आसीचे कि तथा भगवान व्यवस्था करमी आम समस्त कर्म मध्यम अंतिम आम भगवान को जाणी एवं अंतिम आम भगवत धाम को जीवा से भगवान समस्त प्रकार व्यवस्था करमी आमर कहुत अन्नाथ भगवती भूतानी आमर जो आवश्यक सी हूँ अन्न से अन्न केमी आम प्राप्त होते ना यज्ञात भगवती पर्जनाथ अन्न संभव बृष्टि मध्यम आम शस्य इत्यादि प्राप्त होती ଏବଂ ବୃଷ୍ଟି କେମିତି ହଉଛି ନା ଯଜ୍ଞା ଭବତି ପର୍ଜନ୍ୟ, ଯଜ୍ଞ ମାଧ୍ୟମରେ ଏଇ ବୃଷ୍ଟି ହଉଛି। ଏବଂ ଏଇ ଯଜ୍ଞ କହିଲେ ଖାଲି ଯେ ଅଗ୍ନିରେ ଦୂତାହୁତି ଦେବା ତା ଯେ ଘଟା ନୁହଁ, ବେଦରେ ଯେଉଁ ଅନୁମୋଦିତ କର୍ମ ତାକୁ ଯଜ୍ଞ ବୋଲି କୁହାଯାଉଛି, ଯଜ୍ଞ କର୍ମ ସମ୍ଭବ। ତେଣୁ ଆମେ କହିବା ଏ କର୍ମ କୋଉଠୁ କେମିତି ଆମେ ଜାଣିବା ଏସବୁ କର୍ମ କଣ ନା, ସେ ଭଗବାନ କହୁଛନ୍ତି କର୍ମ ବ୍ରହ୍ମ ଭବିଧି, ବ୍ରହ୍ମ ଅର୍ଥ ବେଦ। ବେଦରେ ସମସ୍ତ ପ୍ରକାର କର୍ମ କୋଉଟା ଆମର କରିବା କଥା କୋଉଟା କରିବା କଥା ନୁହଁ ଏସବୁ ଜିନିଷ ବର୍ଣ୍ଣନା କରାଯାଇଛି। ତେଣୁ କର୍ମ ବ୍ରହ୍ମ ଭବିଧି, ତେଣୁ ଆମେ କହିବା ବେଦ ଜଣେ ଲୋକ ରଚନା କରିଛନ୍ତି ଆମେ କାହିଁକି ସେଟା ଗ୍ରହଣ କରିବା। ତେଣୁ ଭଗବାନ କହୁଛନ୍ତି ନା ନା, ବ୍ରହ୍ମ କ୍ଷର ସମୁଦ୍ଭବ, ବ୍ରହ୍ମ ବା ବେଦ ଯୋଉ ଆସୁଛନ୍ତି ସେ ଭଗବାନଙ୍କ ଠାରୁ ଆସୁଛନ୍ତି, ଅକ୍ଷର ସମୁଦ୍ଭବ ଏବଂ ତସ୍ମାତ୍ ସର୍ବଗତଂ ବ୍ରହ୍ମ ନିତ୍ୟ ଯଜ୍ଞ ପ୍ରତିଷ୍ଠ। ତେଣୁ ସମସ୍ତ କିଛି ଯଜ୍ଞ ଏଇ ବେଦ ମାଧ୍ୟମରେ ସବୁ ରଚନା କରାଯାଇଛି ବା ବେଦରେ ସବୁ ପ୍ରତିଷ୍ଠା କରାଯାଇଛି। ତେଣୁ ଇଏ କୁ ଚକ୍ର ବୋଲି କୁହାଯାଉଛି, ମାନେ ଏଇ ଗୋଟେ ଚକ୍ର ବା ସର୍କଲ। ତେଣୁ ଏଇ ଏବଂ ପ୍ରବର୍ତ୍ତିତ ଚକ୍ରକୁ ନାନୁବର୍ତ୍ତୀୟ ଦିହଜ, ଏଇ ଚକ୍ରକୁ ଯେଉଁମାନେ ମାନେ ଗ୍ରହଣ କରୁନାହାନ୍ତି, ଅନୁବର୍ତ୍ତନ କରୁନାହାନ୍ତି, ନାନୁବର୍ତ୍ତୀୟ ଦିହଜ ଯେଉଁମାନେ ୟାକୁ ଗ୍ରହଣ କରୁନାହାନ୍ତି, ସେମାନେ ଅଘାୟୁ ଇନ୍ଦ୍ରିୟ ରାମ ଭୋଗଂ ପାଠ ସଜୀବ, ତାଙ୍କର ସମସ୍ତ କିଛି ଆୟୁଷ ଅଘ ବା ତାଙ୍କର ସବୁ କିଛି ଆୟୁଷ ପାପ ଆୟୁଷ ହେଇଯାଉଛି ଏବଂ ମୋଘଂ ପାଠ ସଜୀବତୀ ଏବଂ ତାଙ୍କର ଜୀବନ ମଧ୍ୟ ତାଙ୍କ ବୃଥା ହେଇଯାଉଛି। ଇନ୍ଦ୍ରିୟ ଆରାମ, ସେମାନେ କେବଳ ଇନ୍ଦ୍ରିୟ ତୃପ୍ତି ପାଇଁ କାର୍ଯ୍ୟ କରୁଛନ୍ତି। ତେଣୁ ଆମେ ବର୍ତ୍ତମାନ ଦେଖିବା ପୃଥିବୀରେ ଯେତେ ଲୋକ ଅଛନ୍ତି ସମସ୍ତେ ଅନୁସୃତ ଭାଗ ଲୋକ ଏଇ ଇନ୍ଦ୍ରିୟ ସୁଖରେ ହିଁ ରହିଛନ୍ତି। ଭଗବତୀତର ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ମନୁଷ୍ୟାଣ ସହସ୍ରେଶୁ କଶ୍ଚିତ ଯଦ ସିଦ୍ଧାଏ, ଖୁବ୍ କ୍ୱଚିତ ଲୋକ ଜୀବନରେ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରୁଛନ୍ତି, ଅନ୍ୟ ଅର୍ଥରେ ସେମାନେ ସେଇ ଇନ୍ଦ୍ରିୟ ସୁଖରେ ହିଁ ରହିଛନ୍ତି। ତେଣୁ ତାଙ୍କ ଭିତରୁ ଯେଉଁମାନେ ଖୁବ୍ କ୍ୱଚିତ ଲୋକ ଜୀବନରେ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରୁଛନ୍ତି, ତାଙ୍କ ଭିତରୁ ଯେଉଁମାନେ ସିଦ୍ଧି ଲାଭ କରିଛନ୍ତି ସେଇଭଳି ଭାବରେ ହଜାର ହଜାର ସିଦ୍ଧଙ୍କ ମାଧ୍ୟମ ଭିତରେ ଜନତା ବି ସିଦ୍ଧାନାମ, ହଜାର ହଜାର ସିଦ୍ଧ ଲୋକମାନଙ୍କ ଭିତରେ କ୍ୱଚିତ ମାଙ୍ଗ ବେଚି ତତ୍ତ୍ୱ, ଖୁବ୍ କ୍ୱଚିତ ଲୋକ ଭଗବାନଙ୍କୁ ତତ୍ତ୍ୱରେ ଜାଣୁଛନ୍ତି। ତେଣୁ ଏ ତତ୍ତ୍ୱ ଜାଣିବା ଲୋକ ଖୁବ୍ କମ୍ ରହିଛନ୍ତି, ଆମର ଯେମିତି ଦ୍ୱାଦଶ ମହାଜନ ରହିଛନ୍ତି, ତାଙ୍କ ଭିତରୁ ନାରଦ ମୁନିଙ୍କର ଜଣେ ହେଉଛନ୍ତି ମହାଜନ। ତେଣୁ ସେ ନାରଦ ମୁନି ଯେ ମହାଜନ ସେ ବ୍ୟାସଦେବକୁ ଏଇ ଶ୍ଳୋକଟି କହୁଛନ୍ତି, ଯେଉଁ ଭାଗବତ ପ୍ରଥମ ପଞ୍ଚମ ଅଧ୍ୟାୟ ବାଇଶ ଶ୍ଳୋକରେ ଏଇ ଶ୍ଳୋକଟି କହୁଛନ୍ତି। ତେଣୁ ସମସ୍ତ ମାନବ ଯିଏ ଯେଉଁ ସ୍ତରରେ ଥାଆନ୍ତୁ ନା କାହିଁକି, ଯେ ତପସ୍ୟା କରନ୍ତୁ, ଯେ ବେଦ ଅଧ୍ୟୟନ କରନ୍ତୁ, ଯେ ବିଭିନ୍ନ ଭଗବାନଙ୍କ ସ୍ତୁତି କରନ୍ତୁ ବା ଯେଉଁମାନେ ଦାନ କରନ୍ତୁ, ଯେଉଁମାନେ ତପସ୍ୟା କରନ୍ତୁ, ସବୁକିଛିର ଅନ୍ତିମ ଉଦ୍ଦେଶ୍ୟ ହେବା କଥା ଯେ ଭଗବାନଙ୍କୁ ଜାଣିବା ଏବଂ ଭଗବାନଙ୍କର ଗୁଣ ବର୍ଣ୍ଣନା କରିବା। ତେଣୁ ଏଇଠି ଆମେ ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ଜୟ ଶ୍ରୀ ଧର୍ମ ମାସ। କାର୍ତ୍ତିକ ମାସ ଯୋଉ ରହିଛନ୍ତି ଆମର କାର୍ତ୍ତିକ ମାସର ଆମର ବୈଷ୍ଣବ ଅନୁସାରେ ସିଦ୍ଧାନ୍ତ ଅନୁସାରେ କାର୍ତ୍ତିକ ମାସକୁ ଦାମୋଦର ମାସ ବୋଲି କୁହାଯାଉଛି। ତେଣୁ ଏଇ ଦାମୋଦର ମାସରେ ଭଗବାନ ଯଦି ଆମେ ଯୋଉ ଆପଣ ପାଠ କଲେ ଯୋଉ ଦାମୋଦର ଅଷ୍ଟକମ ପାଠ କଲେ ଯେ ଭଗବାନ ସମସ୍ତଙ୍କୁ ବନ୍ଦୀ କରି ରଖିଛନ୍ତି, ଭୌତିକ ଜଗତରେ ସମସ୍ତେ ତ୍ରିଗୁଣରେ ବନ୍ଦୀ ହେଇକି ରହିଛନ୍ତି। ଆମର ପ୍ରହ୍ଲାଦ ମହାରାଜ ଭାଗବତମ୍ରେ କହିଛନ୍ତି ସପ୍ତସ୍କନ୍ଧରେ ଯେ ନତେ ବିଦୁ ସାର୍ଥଗତି ବିଷ୍ଣୁ ଦୁରାଶୟା ଯେ ବହିରଥ ମାନିନ ତେପି ସ୍ୱତନ୍ତ୍ରା ମୁରୁଦାମିନୀ ବଦ୍ଧା ଅନ୍ଧା ଯଥାନ୍ତରୀ ଉପନୀୟମାନ। ଯେଉଁମାନେ ଜାଣୁନାହାନ୍ତି ଯେ ତାଙ୍କର ପ୍ରକୃତ ସ୍ୱାର୍ଥ କୋଉଟା, ଯେ ସ୍ୱାର୍ଥ ହେଉଛି ଭଗବାନ ବିଷ୍ଣୁଙ୍କ ପାଖରେ ସ୍ୱାର୍ଥ ରହିଛି, ସେଇ ଜିନିଷଟା ଯେଉଁମାନେ ଜାଣୁନାହାନ୍ତି ସେମାନେ ନତେ ବିଦୁ ସାର୍ଥଗତି ବିଷ୍ଣୁ ଦୁରାଶୟା ଯେ ବହିରଥ ମାନ, ସେମାନଙ୍କୁ ଦୁରାଶୟା, ତାଙ୍କର ସମସ୍ତ ଆଶା ବିଫଳ ହେଲେ ମଧ୍ୟ ସେମାନେ ପୁଣି ଆଶା ପୋଷଣ କରୁଛନ୍ତି। କାହିଁକି ଏସବୁ ବିଫଳ ହେଉଛି ନା, ସେମାନେ ବହିରର୍ଥ ମାନିନ, ଏ ଭୌତିକ ଜଗତରେ ସେମାନେ ତାଙ୍କର ଆନନ୍ଦ ଖୋଜି ବୁଲୁଛନ୍ତି। ତେଣୁ ଅନ୍ଧା ଯଥାନ୍ତ ଉପନୀୟମାନ, ଗୋଟିଏ ଅନ୍ଧ ଅନ୍ୟ ଅନ୍ଧମାନଙ୍କୁ ଯେମିତି ବାଟ ବତେଇଲେ ଅନ୍ତିମରେ ସେମାନେ ଗାତରେ ପଡ଼ିବା, ନ୍ୟାୟ ହେବ ବା ସାର ହେବ। ତେଣୁ ସେଇଭଳି ଭାବରେ ସେ ପି ଈଶ୍ୱରତନ୍ତ୍ରା ମୁରୁଦାମିନୀ ବଧା, ସମସ୍ତେ ଭୌତିକ ଜଗତରେ ଏଇ ଯୋଉ ତ୍ରିଗୁଣ ରହିଛି ସତ୍ୱ ରଜତମ ତ୍ରିଗୁଣରେ ସମସ୍ତେ ବନ୍ଧା ହେଇକି ରହିଛନ୍ତି। ଭଗବତର ଚତୁର୍ଦ୍ଦଶତାରେ ମଧ୍ୟ ଭଗବାନ କହିଛନ୍ତି ସତ୍ୱ ରଜ ସ୍ତମ ଇତି ଗୁଣା ପ୍ରକୃତି ସମ୍ଭବା ନିବଧନାତି ମହାଭାବ ଦେହେ ଦେହିନ ମବ୍ୟମ। ଏଇ ସତ୍ୱ ରଜ ଆଉ ତମ ଏଇ ତ୍ରିଗୁଣ ହେଉଛି ପ୍ରକୃତିରୁ ଜାତ ହେଇଛି ଏବଂ ଏ ସମସ୍ତଙ୍କୁ ଆମକୁ ବନ୍ଧନ କରି ରଖିଛି। ତେଣୁ ଇଏ ସମସ୍ତେ ଆମେ ବନ୍ଧା ହେଇକି ରହିଛେ ଭଗବାନ, ଭଗବାନଙ୍କର ଏଇ ତ୍ରିଗୁଣ ଭିତରେ ଆମେ ବନ୍ଧା ହେଇକି ରହିଛେ। କିନ୍ତୁ ଭଗବାନ ମଧ୍ୟ ଭଗବାନ ତେଣୁ ମୁକ୍ତ ପୁରୁଷ, ସେଥିପାଇଁ କୁହାଯାଉଛି ଭଗବାନଙ୍କୁ ସ୍ୱରାଜ ବୋଲି କୁହାଯାଉଛି। ସେ କୋଉଠି ବନ୍ଦୀ ଅବସ୍ଥାରେ ନାହାନ୍ତି, ସେ ହେଉଛି ପୂର୍ଣ୍ଣ ସ୍ୱାଧୀନ, ସେ ଯାହା ଚାହିଁବେ ତାହା କରିପାରିବେ। କିନ୍ତୁ ସେ ତାଙ୍କର ଭକ୍ତଙ୍କ ଭାବରେ ବନ୍ଧା ହେଇକି ପଡ଼ୁଛନ୍ତି। ମାତା ଯଶୋଦାଙ୍କର ଭକ୍ତିରେ ଦାମୋଦର ଭକ୍ତି ବଦ୍ଧ, ଭକ୍ତିରେ ସେ ବନ୍ଧା ହେଇକି ରହିଛନ୍ତି। ଏ ଦାମୋଦର ହିସାବରେ ଯଶୋଦା ମାତା, ଆପଣ ତ ଜାଣିଥିବେ ଏଇ ପ୍ରସଙ୍ଗ ଜାଣିଥିବେ, ସେତେବେଳେ ଭଗବାନ ମାତା ଯଶୋଦା ଯେତେବେଳେ ଭଗବାନଙ୍କର ବାଲ୍ୟଲୀଳା ସବୁ ଚାଲିଥିଲା, ସମସ୍ତେ ଗୋପୀମାନେ ଆସି ସବୁବେଳେ ସବୁ ତାଙ୍କ ବିରୁଦ୍ଧରେ ସବୁ କୁହନ୍ତି ଯେ ତମର କାହ୍ନା ସବୁ ବିଭିନ୍ନ ପ୍ରକାର ଚୋରି ଇତ୍ୟାଦି ଆମ ଘରେ କରୁଛନ୍ତି, ଲବଣୀ ଚୋରି ଇତ୍ୟାଦି କରୁଛନ୍ତି। ତେଣୁ ଯଶୋଦା ମାତା କେବେ ହେଲେ ବିଶ୍ୱାସ କରିପାରୁନଥିଲେ ସେ କଥା। କିନ୍ତୁ ଗୋଟେ ଥର ଯେତେବେଳେ ସେ ଚିନ୍ତା କଲେ ଯେ ବୋଧେ ଆମର ଯୋଉ ଖାଦ୍ୟ ଦଉଛେ ତାଙ୍କୁ ସେ ସେଥିରେ ସନ୍ତୁଷ୍ଟ ହଉନାହାନ୍ତି, କାହିଁକି ନା ମୁଁ ଯୋଉ ଲହୁଣୀ ଇତ୍ୟାଦି ଦଉଛି ସେ ମୋର ମାନେ ଯୋଉମାନେ ସେବିକା ଅଛନ୍ତି ସେମାନଙ୍କ ଦ୍ୱାରା ତିଆରି କରାହେଇକି ଦିଆହଉଛି, ତେଣୁ କୃଷ୍ଣ ବୋଧେ ସେଥିରେ ସନ୍ତୁଷ୍ଟ ହଉନାହାନ୍ତି, ତେଣୁ ମୁଁ ନିଜେ ତାଙ୍କ ପାଇଁ ଲହୁଣୀ ତିଆରି କରିବି କହିକିରି ଗୋଟେ ଦିନ ବହୁତ ସକାଳୁ ଭୋରୁ ଉଠି ସେ ଲହୁଣୀ ମନ୍ଥନ କରୁଛନ୍ତି, ଦଧି ମନ୍ଥନ କରୁଛନ୍ତି। ଏବଂ ଭଗବାନ ଯେତେବେଳେ ଆସି ସେଠି ପହଞ୍ଚି ଯାଇଛନ୍ତି, ତେଣୁ ସେହି ସମୟରେ ଭଗବାନ ମାତାଙ୍କର ସ୍ତନ୍ୟପାନ କରିବା ପାଇଁ ଚାହୁଁଛନ୍ତି ଏବଂ ମାତା ଯଶୋଦା ତାଙ୍କୁ ସ୍ତନ୍ୟପାନ କରାଇଛନ୍ତି। କିନ୍ତୁ ଏହି ସମୟରେ ସ୍ତନ୍ୟପାନ କରୁଥିବା ସମୟରେ ଯେତେବେଳେ ଦେଖିଲେ ସେ କ୍ଷୀର ଯୋଉ ବସିଥିଲା ଚୁଲିରେ ବସିଥିଲା କ୍ଷୀର ସେ ଉତ୍ତୀରି କରୁଛି, ତେଣୁ ସେ ଯେତେବେଳେ ଚୁଲିରେ କ୍ଷୀର ଉତ୍ତୀରି କରୁଛି ଦେଖିଲେ ସେତେବେଳେ ସେ ବହୁତ ତର୍ତ୍ତର ହେଇ କୃଷ୍ଣଙ୍କୁ ତଳେ ଶୁଆଇ ଦେଇକରି ସେ ଯାଇଛନ୍ତି ସେ ଚୁଲିରେ ସେ କ୍ଷୀରଟାକୁ କାଢି ଦେବା ପାଇଁ। ତେଣୁ ଏ ପ୍ରସଙ୍ଗରେ ଆମର ଗୋଟିଏ ଶ୍ଳୋକ ପାଠ କରିବା ଯେ ଭଗବାନଙ୍କର କିଭଳି ଯୋଉ ଐଶ୍ୱର୍ଯ୍ୟ ଅଛି, ଭଗବାନଙ୍କର ଐଶ୍ୱର୍ଯ୍ୟ ଅନନ୍ତ ପ୍ରକାର ଐଶ୍ୱର୍ଯ୍ୟ ରହିଛି, କିନ୍ତୁ ସେ ସବୁ ଐଶ୍ୱର୍ଯ୍ୟ ତ୍ୟାଗ କରିଦେଇଛନ୍ତି ତାଙ୍କ ଭକ୍ତମାନଙ୍କ ପାଇଁ। ତେଣୁ ଏହି ପ୍ରସଙ୍ଗ ଆମେ କହିବା, ତେଣୁ ଭଗବାନ ଯେତେବେଳେ ଦେଖିଲେ ଯେ ମତେ ଛାଡ଼ିକି ସେ ଗୋଟେ ସାମାନ୍ୟ କ୍ଷୀର ପାଇଁ ମାତା ଚାଲିଯାଇଛନ୍ତି, ତେଣୁ ସେ କ୍ରୋଧ ପ୍ରକାଶ କରିଛନ୍ତି। ଭଗବାନଙ୍କର କ୍ରୋଧ ନାହିଁ, ଆମର ସବୁ ବିଭିନ୍ନ ପ୍ରକାର କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଏ ବିଭିନ୍ନ ପ୍ରକାର ରିପୁ ବା ଶତ୍ରୁ ସବୁ ରହିଛି, କିନ୍ତୁ ଭଗବାନଙ୍କର ସେସବୁ ନାହିଁ। ଭଗବାନଙ୍କର ସବୁକିଛି ଭଗବାନ ନିଜ ମାୟା ହେଉଛି ତାଙ୍କ ବଶରେ ବା ତାଙ୍କ ଅଧୀନରେ, ମାୟା ଧକ୍କେ ନ ଭଗବାନଙ୍କର ଅଧୀନରେ ସମସ୍ତ ମାୟା କାର୍ଯ୍ୟ କରୁଛନ୍ତି। ତେଣୁ କିନ୍ତୁ ଭଗବାନ ସେଠୁ କ୍ରୋଧ ପ୍ରକାଶ କରି ସେ ଯୋଉ ଦଧି ଦଧି ହାଣ୍ଡିରେ ମନ୍ଥନ କରିଥିଲେ ଯଶୋଦା ମାତା, ସେ ଶିଳପ ଧରି ସେ ଦଧି ମନ୍ଥନ ଦଧି ହାଣ୍ଡିକୁ ଭାଙ୍ଗି ଦେଇଛନ୍ତି ଏବଂ ପୁଣି ଯାଇକିରି ଟିକାରେ ଥିବା ଲହୁଣୀକୁ ଚୋରେଇକିରି ଆଣି ମାନେ ନିଜେ ସେବନ କରୁଛନ୍ତି। ଅନ୍ୟ ମାଙ୍କଡ଼ମାନେ ସବୁ ଆସନ୍ତି, ସେ ମାଙ୍କଡ଼ମାନେ ମଧ୍ୟ ସେ ପାଆନ୍ତି। ତେଣୁ ଯଶୋଦା ମାତା ବହୁତ ରାଗି ଯାଇ ତାଙ୍କୁ ଯେତେବେଳେ ଯାଇକି ଧରିଛନ୍ତି, ଆପଣ ଜାଣିଥିବେ ସେସବୁ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି। ତେଣୁ ମାତା ଯଶୋଦାଙ୍କୁ ଦେଖିଦେଇ କୃଷ୍ଣ ଦୌଡ଼ିବାକୁ ଲାଗିଛନ୍ତି ଏବଂ ମାତା ଯଶୋଦା ତାଙ୍କ ପଛରେ ଧାବମାନ ହେଉଛନ୍ତି, ଯୋଉଟା ଯଶୋଦା ବିଆଳୁ ଖଳା ଧାବମାନ, ସେଇ ଯୋଉ ଇଏ ରହିଛି ଖଳା ମାନେ ଯୋଉଟାକ ଉଦୁଖଳ ଉଦୁଖଳ ଠାରୁ ଭଗବାନ କୃଷ୍ଣ ଧାବମାନ ହେଉଛନ୍ତି, ଭୟରେ ଧାବମାନ ହେଉଛନ୍ତି। କିନ୍ତୁ ମାତା ଯଶୋଦା ତାଙ୍କ ପାଖରେ ତାଙ୍କ ପଛରେ ଦୌଡ଼ିକି ଯାଉଛନ୍ତି ଏବଂ ପରାମୃଷ୍ଟଙ୍କ ଅନ୍ତର୍ଦୃତ୍ୟକୁ ବହୁତ ଦ୍ରୁତ ଗତିରେ ଗୋପିଆ ବା ଏଇ ଯଶୋଦା ମାତା ଯାଇ ଅନ୍ତିମରେ ତାଙ୍କୁ ଧରିଛନ୍ତି। କାରଣ ଭଗବାନ ଏଭଳି ରହିଛନ୍ତି ଯେ ଭଗବାନ କେହି ଧରିପାରିବେ, ଆମର ବର୍ଣ୍ଣନା କରାଯାଇଛି। ତେଣୁ କାଳରାଣୀ ଭଗବାନଙ୍କୁ ଯେତେବେଳେ ଭଗବାନ ଯଶୋଦାରେ ତାଙ୍କ ଲୀଳା ସବୁ କରୁଥିଲେ ସେ ସମୟରେ ଇଏ ଆସିଥିଲେ ତାଙ୍କର 18 ଥର ଯିଏ ଆସିଥିଲେ ହାରିଥିଲେ 17 ଥର କଂସର ସତର ଜରାସନ୍ଧ ଜରାସନ୍ଧ ଏବଂ କାଳନେମୀ ଦୁଇ ଜଣ ଯାକ ଆସି ପହଞ୍ଚିଯାଇଛନ୍ତି କାଳଜବନ। ତେଣୁ ଭଗବାନ କ'ଣ କଲେ ନା ପ୍ରଥମେ କାଳଜବନକୁ ନେଇଯାଉଛନ୍ତି, ଗୁରୁକୁ ନେଇଯାଉଛନ୍ତି, କାରଣ କାଳଜବନ ଏଭଳି ବର ପ୍ରାପ୍ତ ହୋଇଥିଲେ ଯେ ସେ କାହା ଦ୍ୱାରା ମରିବେନି, ତେଣୁ ବା ତାଙ୍କୁ ଯିଏ ମାରିବାକୁ ପଶିବ ସେ ତାଙ୍କର ଦୁଇ ଗୁଣ ଶକ୍ତି ସେ ପ୍ରାପ୍ତ ହୋଇଯିବ, ଏଇଭଳି ଭାବରେ ଶକ୍ତି ପ୍ରାପ୍ତ ହୋଇଥିଲେ। ତେଣୁ ଭଗବାନ ତାଙ୍କୁ ନିଜେ ନ ମାରି ତାଙ୍କୁ ନେଇଯାଉଛନ୍ତି ଗୁରୁକୁ ନେଇଯାଉଛନ୍ତି, କାରଣ ମୁଚୁକୁନ୍ଦ ବୋଲି ଜଣେ ଥିଲେ ରାଜା ଥିଲେ ଯେ କି ଏଇ ବର ପ୍ରାପ୍ତ ହୋଇଥିଲେ ଯେ ତାଙ୍କୁ ନିଦ୍ରାରେ ଡିଷ୍ଟର୍ବ କରିବେ ବା ବ୍ୟାଘାତ ଦେବେ ତାହେଲେ ସେ ପଡ଼ିକି ଜଳି ପୋଡ଼ି ଭସ୍ମ ଏଇ ବର ସେ ପ୍ରାପ୍ତ ହୋଇଥିଲେ। ତେଣୁ ସେଇଠିକି ଭଗବାନ କୃଷ୍ଣ ତାକୁ ନେଇଯାଉଛନ୍ତି ଏବଂ ମୁଚୁକୁନ୍ଦ ଯେତେବେଳେ ତାଙ୍କ ପଛରେ ଧାଉଁଛନ୍ତି ଯେତେବେଳେ ଲାଗୁଛି ବିଶ୍ୱମୁଣ୍ଡ ଲାଗୁଛି ସରି କାଳଚରଣ ତାକୁ ଲାଗୁଛି ଯେମିତି ଭଗବାନ ଦୁଇ ଆଙ୍ଗୁଳ ରହିଛନ୍ତି, ଦୁଇ ଆଙ୍ଗୁଳ ସେ ତାକୁ ଧରିଦେବେ, ଯେଉଁ ଭାବରେ ନେଇକି ସେ ଗୁମ୍ଫା ତାକୁ ନେଇଯାଇଛନ୍ତି ଏବଂ ଗୁମ୍ଫା ପାଖରେ ଭଗବାନ ସେଠି ଅଦୃଶ୍ୟ ହେଇଯାଇଛନ୍ତି ଏବଂ କାଳଚରଣ ଦେଖିଲେ ଜଣେ ଶୟନ କରିଛନ୍ତି, ସେ ଭାବିଲେ କୃଷ୍ଣ ବୋଧେ ଶୋଇପଡ଼ିଛନ୍ତି, ତେଣୁ ସେ ତାଙ୍କୁ ଗୋଟେ ଗୋଇଠା ମାରିଛନ୍ତି। ତେଣୁ ଏଇ ଗୋଇଠ ମାରିଥିଲା ବେଳେ ଯେତେବେଳେ ସେ ସମୟ ମୃତ୍ୟୁକୁଣ୍ଡଙ୍କର ନିଦ୍ରା ଭଗ୍ନ ହୋଇଛି ଏବଂ ସେ ଯେତେବେଳେ ଆଖି ଖୋଲିଦେଇଛନ୍ତି ସେତେବେଳେ ସେ କାଳଜବନ ଧ୍ୱଂସ ହୋଇଯାଇଛି। ତେଣୁ ଆମର କହିବା ଉଦ୍ଦେଶ୍ୟ ଯେ କାଳଜବନ ଯେ କି ଏତେ ଶକ୍ତିଶାଳୀ ଥିଲା ତାକୁ କେହି ପରାସ୍ତ କରିପାରିନଥିଲେ, ସେ ମଧ୍ୟ ଭଗବାନଙ୍କୁ ଛୁଇଁ ପାରିନଥିଲେ, ସବୁବେଳେ ଦୁଇ ଆଙ୍ଗୁଳ ପଛରେ ରହୁଥିଲେ, କିନ୍ତୁ ମାତା ଯଶୋଦାଙ୍କ ହାତରେ କେମିତି ଧରା ପଡ଼ିଲେ ନା ସେ ଭକ୍ତି ଦ୍ୱାରା ହିଁ ଧରା ପଡ଼ିଥିଲେ। ପରାମୃଷ୍ଟଙ୍ଗ ଅତ୍ୟନ୍ତ ତତ୍ତ୍ୱ ଦୃତ ଗୋପା ଗୋପିଆ ମାନେ ଯଶୋଦା ମାତା ବହୁତ ଦ୍ରୁତ ଗତିରେ ଧାବମାନ ହେଇକି ଅନ୍ତିମରେ ତାଙ୍କୁ ଧରିଛନ୍ତି, ଅଥବା ଭଗବାନ କୃପା କରି ତାଙ୍କ ପାଖରେ ଧରା ଦେଇଛନ୍ତି। ତେଣୁ ଏହିଭଳି ଭାବରେ ବହୁତ ଘଟଣା ରହିଛି ଏବଂ ଆମେ ଗୋଟିଏ ଶ୍ଳୋକ ପାଠ କରିବା ଯେ ଦାମୋଦର ମାସର ଯେଉଁ ମହାତ୍ମା ଯେଉଁ ରହିଛି, ଭଗବାନ କିଭଳି ତାଙ୍କ ଭକ୍ତଙ୍କ ପାଖରେ, ଭଗବାନ ହେଉଛନ୍ତି ଅଜିତ, ତାଙ୍କୁ ଜିତିପାରିବେ ନାହିଁ, କିନ୍ତୁ ଯେଉଁମାନେ ଭକ୍ତ ତାଙ୍କୁ ସେମାନେ ଜିତିପାରିବେ, ତାଙ୍କ ପାଖରେ ସେ ବନ୍ଧା ହେଇଯାଆନ୍ତି। ଅହମ୍ ଭକ୍ତ ପରାଧୀନ ଇଏ ସ୍ୱତନ୍ତ୍ର ଏବ ଦିଜ ସାଧୁ ବି ଗସ୍ତ ହୃଦୟ ଭକ୍ତଗିରି ଭକ୍ତ ଜନପ୍ରିୟ ଶ୍ରୀ ଭାଗବତ ନବସ୍କନ୍ଦରେ ଭଗବାନ ଦୁର୍ବାସଙ୍କ କଥା କହୁଛନ୍ତି। ଦାମୋଦର ମାସର ମହାତ୍ମା ଭଗବାନ କିଭଳି ତାଙ୍କ ଭକ୍ତଙ୍କ ଦ୍ୱାରା ଅଭିନୟ ହେଇକିରି କାହିଁକି ମାସର ମହାତ୍ମା ସେଇଟା ମୁଁ ଟିକେ ବିଶାର ଭାବରେ କହୁଛି। ଆପଣ ଟିକେ
ବୁଝିପାରୁଛି
ଶୁଣିଲେ ଲାଷ୍ଟ ଶୁଣି ସାରିଲା ପରେ ବୁଝିବେ ହଠାତ୍ ବିଷୟରେ। ତେଣୁ ଆମେ କହିବାକୁ ଚାହୁଁଛୁ ଯେ ଭଗବାନ କିଭଳି ତାଙ୍କର ଭକ୍ତଙ୍କର ଅଧୀନ ରହିଛନ୍ତି, ତେଣୁ ଇଏ ଗୋଟେ ଐଶ୍ୱର୍ଯ୍ୟ, ଯୋଉ ଐଶ୍ୱର୍ଯ୍ୟ ଭଗବାନ ହେଉଛନ୍ତି ସମସ୍ତ ଐଶ୍ୱର୍ଯ୍ୟ ପରିପୂର୍ଣ୍ଣ, କିନ୍ତୁ ଭକ୍ତଙ୍କ ପାଖରେ ସମସ୍ତ ଐଶ୍ୱର୍ଯ୍ୟ ତା କରିଛନ୍ତି। ତେଣୁ ଏଇ ଲୀଳା ଯୋଉ ମାସରେ କରିଥିଲେ, ତେଣୁ ସେଇ ଲୀଳା ସେଇ ମାସଟାକୁ ମହାତ୍ମା ସେଇ ଭଳିଆ
ରହିଛି
ସଂକ୍ଷେପରେ କହିଲେ ବିସ୍ତାର ଭାବରେ କହିଲେ। ତେଣୁ ଆମେ ଗୋଟିଏ ଶ୍ଳୋକ ପାଠ କରିବା ଯେଉଁଥିରେ ଭଗବାନ ସମସ୍ତ ତାଙ୍କର ସମସ୍ତ ଐଶ୍ୱର୍ଯ୍ୟକୁ ତ୍ୟାଗ କରିଛନ୍ତି, ଏ ଗୋଟିଏ ଶ୍ଳୋକ ପାଠ କରିବା। ଶୁକଦେବ ଗୋସ୍ୱାମୀ ଏଇଟା କହୁଛନ୍ତି, ଶ୍ରୀମଦ ଭାଗବତ ଦଶମ ସ୍କନ୍ଧ ନବମ ଅଧ୍ୟାୟ ଉଣେଇଶ ଶ୍ଳୋକରେ ଏକଥା କୁହାଯାଇଛି। ଏବଂ ସନ୍ଦର୍ଶିତା ଜଙ୍ଗ ହରିଣା ଦୂତ୍ୟବତ୍ସତା ଶୋଭସେନାପି କୃଷ୍ଣେନ ଯଶେଦଂ ସେ ସ୍ୱରମ୍ବ। ଭଗବାନଙ୍କର ପଥରେ ସମସ୍ତ ରହିଛି, ଆମେ ସମସ୍ତେ ଭଗବାନଙ୍କ ବସିଭୂତ ହେଇକି ରହିଛୁ, କିନ୍ତୁ ଭଗବାନ ତାଙ୍କର ଦୃତ୍ୟ ବା ତାଙ୍କର ଭକ୍ତଙ୍କ ପାଖରେ ବସିଭୂତ ହେଇକି ରହିଛନ୍ତି। ତେଣୁ ଏଇଠି ସେ ତାଙ୍କର ଆଠଟି ଐଶ୍ୱର୍ଯ୍ୟ ଯେଉଁ ରହିଛି ସେ ଐଶ୍ୱର୍ଯ୍ୟ ସବୁ ତ୍ୟାଗ କରିଛନ୍ତି, ଏକଥା ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ତାକୁ ତାଙ୍କ ଭାଷ୍ୟରେ ସେ ବର୍ଣ୍ଣନା କରିଛନ୍ତି। ତେଣୁ ଏଇ ଆମେ ଜାଣିବା ଏଇ ମାସର ମହାତ୍ମ୍ୟ ସେଇଥିରେ ଜାଣିପାରିବା ଭଗବାନ କେତେ ତାଙ୍କର ସମସ୍ତ କିଛି ଐଶ୍ୱର୍ଯ୍ୟ ସେ ତ୍ୟାଗ କରିଛନ୍ତି ଏଇ ମାସରେ। ତେଣୁ ଏଇ ମାସର ମହାତ୍ମ୍ୟ ତାପରେ ଅନ୍ୟାନ୍ୟ ବି ଅନ୍ୟ ଶାସ୍ତ୍ରମାନଙ୍କରେ କାର୍ତ୍ତିକ ମାସର ମହାତ୍ମ ରହିଛି କାର୍ତ୍ତିକ ମହାତ୍ମ ଆମେ ଭାଗବତମ ଇ ଅନୁସାରେ ଆମେ କହିବା। ହଁ ମୁଁ ସେ କହୁଛି ବର୍ତ୍ତମାନ ଆଚ୍ଛା ଭଗବାନଙ୍କର ଆମେ ଯୋଉ ପାଠ କଲେ ଦାମୋଦର ଅଷ୍ଟକମ ପାଠ କଲେ ସେଇଥିରେ ଆମେ ଦେଖିବା ଭଗବାନଙ୍କର ଭଗବତ ପରମ ପାରମ ଐଶ୍ୱର୍ଯ୍ୟ ସତ୍ୟପି ପ୍ରେମ ବଶ୍ୟତା ନିବନ୍ଧନ ବନ୍ଧନ ଇଦଂ ପରମ ଚମତ୍କାର ଭୂଷଣ ବିନତ ଭୂଷଣ ଆତ୍ମାରାମ। ହଁ ଭଗବାନ ହେଉଛନ୍ତି ଆତ୍ମାରାମ, ଭଗବାନ ଆମର ଆମେ ଆନନ୍ଦ କେମିତି ପାଉଛେ ନା ଆମେ ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ଆନନ୍ଦ ପାଉଛୁ, କିନ୍ତୁ ଭଗବାନ ଇନ୍ଦ୍ରିୟମାନଙ୍କ ଦ୍ୱାରା ଆନନ୍ଦ ପ୍ରାପ୍ତ ହୁଅନ୍ତିନି, ସେ ଆତ୍ମାରେ ଆନନ୍ଦ ପ୍ରାପ୍ତ ହୁଅନ୍ତି। ତେଣୁ ଭଗବାନଙ୍କର ଗୋଟେ ନାମ ହେଉଛି ଆତ୍ମାରାମ। କିନ୍ତୁ ଆମେ ଦେଖିବା କି ଆତ୍ମାରାମତ୍ୱ ବି ବୁମୁଖ୍ୟା, ଭଗବାନଙ୍କର କ୍ଷୁଧା ଆମର କ୍ଷୁଧା ରହିଛି, ଆମେ ସବୁଠା ହେଇଗଲେ ଆମକୁ ଭୋକ ଲାଗିବ, କିନ୍ତୁ ଭଗବାନଙ୍କର କ୍ଷୁଧା ନାହିଁ, କିନ୍ତୁ ସିଏ ହେଉଛନ୍ତି କିଏ ହେଉଛି ଆତ୍ମାରାମ। ଭଗବାନଙ୍କର ଶରୀର ହେଉଛନ୍ତି ସଚିଦାନନ୍ଦମୟ ଶରୀର, ଆମର ଏଇ ଶରୀର ହେଉଛି ଜଡ ଶରୀର, ଭଗବାନଙ୍କର ଯେହେତୁ ଶରୀର ହେଉଛି ସଚିଦାନନ୍ଦମୟ ସେ ଆନନ୍ଦ ସ୍ୱତ ଆନନ୍ଦ, ତାଙ୍କର କୌଣସି ଆବଶ୍ୟକତା ନାହିଁ। ଆମର ବିଭିନ୍ନ ଶରୀର ବିଭିନ୍ନ ପ୍ରକାର ଆବଶ୍ୟକତା ରହୁଛି, ଆର ନିଦ୍ରା ଭୟ ଏସବୁ ଯୋଉ ରହିଛି ଏସବୁ ଆମର ଶରୀର ଆବଶ୍ୟକତା ରହୁଛି, କିନ୍ତୁ ଭଗବାନଙ୍କର ସେସବୁ ସଚିଦାନନ୍ଦମୟ ଶରୀର ସେସବୁ ଆବଶ୍ୟକ, ସେଥିପାଇଁ ଜନ୍ମ କର୍ମ ତମେ ଦିବ୍ୟମ, ଭଗବାନଙ୍କ ଜନ୍ମ କର୍ମ ହେଉଛି ଦିବ୍ୟ, ଆମ ଭଳି ଜନ୍ମ କର୍ମ ଗୋଟେ ଐଶ୍ୱର୍ଯ୍ୟ ଭଗବାନଙ୍କର ସେ ତାହା କରିଛନ୍ତି ଯେ ଆତ୍ମା ରାମତ୍ୱ ବିଭୁକ୍ଷା ସେ ତାଙ୍କର ସୁଧା ନାହିଁ କିନ୍ତୁ ସେ ସୁଧା ବା ତାଙ୍କୁ ସ୍ତନ୍ୟପାନ କରିବା ପାଇଁ ସେ ମାଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି। ଆତ୍ମା ରାମତି ବିଭୁକ୍ଷା ଇଏ ହେଉଛି ତାଙ୍କର ମାନେ ତାଙ୍କର ଐଶ୍ୱର୍ଯ୍ୟ, ତାଙ୍କ ଭକ୍ତଙ୍କୁ ଆନନ୍ଦ ହେବା ପାଇଁ ଏବଂ ନିଜେ ଆନନ୍ଦ ପ୍ରାପ୍ତ ହେବା ପାଇଁ ସେ ସବୁ ନିଜର ଐଶ୍ୱର୍ଯ୍ୟ ସୃଷ୍ଟି ବୋଲି ତ୍ୟାଗ କରୁଛନ୍ତି। ଇଏ ଗୋଟିଏ ଐଶ୍ୱର୍ଯ୍ୟ ତ୍ୟାଗ କରୁଛନ୍ତି। ଆତ୍ମା ରାମତ୍ୟ ବିଭୁକ୍ଷା ଏବଂ ପୂର୍ଣ୍ଣ କାମ ବି ଅତୃପ୍ତା ପୂର୍ଣ୍ଣ କାମ ସେଥିପାଇଁ ତାକୁ କହୁଛନ୍ତି ପୂର୍ଣ୍ଣ ମଧ ପୂର୍ଣ୍ଣମିଦଂ ପୂର୍ଣ୍ଣ 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 ମୁଦ୍ରିଷ୍ଟି ପୂର୍ଣ୍ଣ ସେ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବା ବୈଶ୍ୟ ହେଉଛନ୍ତି ପୂର୍ଣ୍ଣ କାମ। ତାଙ୍କର ଆମର ବିଭିନ୍ନ ପ୍ରକାର କାମନା ରହୁଛି, ଆମର ବହୁତ ପ୍ରକାର ଅନେକ କାମନା ରହିଛି କିନ୍ତୁ ଭଗବାନଙ୍କର କୌଣସି କାମନା ନାହିଁ, ସେ ପୂର୍ଣ୍ଣ କାମ। କିନ୍ତୁ ପୂର୍ଣ୍ଣ କାମ କାମିତ୍ୱ ବି ଅତୃପ୍ତା ସେ ଅତୃପ୍ତ ରହୁଛନ୍ତି, ମାତା ତାଙ୍କୁ ସ୍ତନ୍ୟପାନ କରେଇଲେ ମଧ୍ୟ ସେ ତୃପ୍ତ ହେଉନାହାନ୍ତି। ଇଏ ତାଙ୍କର ଗୋଟେ ଐଶ୍ୱର୍ଯ୍ୟ, ତାଙ୍କର ଦ୍ୱିତୀୟ ଐଶ୍ୱର୍ଯ୍ୟ। ଏବଂ ତୃତୀୟ ଐଶ୍ୱର୍ଯ୍ୟ ହେଉଛି ଶୁଦ୍ଧ ସତ୍ୱ ସ୍ୱରୂପତ୍ୱ ବି କୋପେନ, ଭଗବାନଙ୍କର ଶରୀର ହେଉଛି ଶୁଦ୍ଧ ସତ୍ୱ ଶରୀର, ଆମର ସତ୍ୱ ରଜତମ ତ୍ରିଗୁଣରେ ଆମେ ଗଠିତ ହେଇଛୁ କିନ୍ତୁ ଭଗବାନଙ୍କର ଶରୀର ହେଉଛି ଶୁଦ୍ଧ ସତ୍ୱମୟ ଶରୀର ବା ବସୁଦେବ, ତାଙ୍କର ଅର୍ଥ ହେଉଛି ବାସୁଦେବ ଅର୍ଥ ହେଉଛି ବସୁଦେବ ଶବ୍ଦ ହେଉଛି ସତ୍ୟମ ବିଶୁଦ୍ଧମ ବସୁଦେବ ଶବ୍ଦିତ, ବସୁଦେବ ସତ୍ୟ ବା ଶୁଦ୍ଧ ସତ୍ୟକୁ ବସୁଦେବ ଶବ୍ଦ ବୋଲି କୁହାଯାଉଛି। ତେଣୁ ତାଙ୍କର ଶରୀର ହେଉଛି ଶୁଦ୍ଧ ସତ୍ୱ ଶରୀର, କିନ୍ତୁ ଶୁଦ୍ଧ ସତ୍ୱ ଶରୀର ହେଲେ ମଧ୍ୟ ସେ କୋପ ପ୍ରକାଶ କରୁଛନ୍ତି। ଶୁଦ୍ଧ ସତ୍ୱ ଶରୀରରେ କେବେ କୋପ ନଥାଏ ବା କ୍ରୋଧ ନଥାଏ, କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ର ବୋଲି କୁହାଯାଉଛି, କ୍ରୋଧ କାମ ଏସବୁ ରଜଗୁଣରୁ ଆସୁଛି କିନ୍ତୁ ଭଗବାନର ରଜଗୁଣ ନାହିଁ, ଭଗବାନ ହେଉଛନ୍ତି ଶୁଦ୍ଧ ସତ୍ୱ ସ୍ତରର, କିନ୍ତୁ ଶୁଦ୍ଧ ସତ୍ୱ ସ୍ତରରେ ଥିଲେ ମଧ୍ୟ ତାଙ୍କ ସେ କୋପ ଆସୁ, ଇଏ ତାଙ୍କର ନିଜର ଐଶ୍ୱର୍ଯ୍ୟ ଶୁଣି ସେ ତ୍ୟାଗ କରିଛନ୍ତି। ଏ ତୃତୀୟ ଐଶ୍ୱର୍ଯ୍ୟ ଚତୁର୍ଥ ଐଶ୍ୱର୍ଯ୍ୟ ସେ ତ୍ୟାଗ କରିଛନ୍ତି ଯେ ସ୍ୱରାଜ୍ୟ ଲକ୍ଷ୍ମୀତ୍ୱ ବି ଚଉଠି ନା, ଭଗବାନଙ୍କର ସମସ୍ତ କିଛି ଐଶ୍ୱର୍ଯ୍ୟ ରହିଛି, ଲକ୍ଷ୍ମୀ ଶତସହସ୍ର ସମ୍ଭ୍ରମ ସେବ୍ୟମାନ, ଶହ ଶହ ଲକ୍ଷ ଲକ୍ଷ ଲକ୍ଷ୍ମୀ ତାଙ୍କର ସେବା କରୁଛନ୍ତି, ତେଣୁ ଭଗବାନଙ୍କ ଐଶ୍ୱର୍ଯ୍ୟ ଆମେ ଏଥିରୁ ଅନୁମାନ କରିପାରିବା। କିନ୍ତୁ ଭଗବାନ ଏତେ ଐଶ୍ୱର୍ଯ୍ୟ ଥିଲେ ମଧ୍ୟ ସ୍ୱରାଜ ଲକ୍ଷ୍ମୀତ୍ୱ ବି ଚୌର୍ଯ୍ୟ ନା, ସେ ଚୋରି କରୁଛନ୍ତି। ବ୍ରଜେ ପ୍ରସିଦ୍ଧମ ନବନୀତ ଚୌରମ ଗୋପାଙ୍ଗନାନାଙ୍କ ଦୁକୁଳ ଚୌରମ ଅନେକ ଜନ୍ମାର୍ଜିତ ପାପ ଚୌରମ ଚୌରାଗ୍ରଗଣ୍ୟମ ପୁରୁଷମ ନମା, ଏଭଳି ଭାବରେ ବିଭିନ୍ନ ଆଚାର୍ଯ୍ୟମାନେ ତାଙ୍କର ସବୁ ସ୍ତୁତି କରିଛନ୍ତି ଭଗବାନଙ୍କର। ତେଣୁ ସ୍ୱରାଜ ଲକ୍ଷ୍ମୀ ଥାଇକି ମଧ୍ୟ ସମସ୍ତ କିଛି ଐଶ୍ୱର୍ଯ୍ୟ ଥାଇକି ମଧ୍ୟ ସେ ଚୋରି କରୁଛନ୍ତି ଚୌର୍ଯ୍ୟ ନ, ଏ ଗୋଟେ ଚତୁର୍ଥ ଐଶ୍ୱର୍ଯ୍ୟ ସେ କରିଛନ୍ତି। ତାପରେ ମହାକାଳ ଜମାଦି ଭୟାଦ ଅଛନ୍ତି ଭୟ ପଳାୟନାଭ୍ୟାସ, ଭଗବାନଙ୍କୁ ସ୍ୱୟଂ ମହାକାଳ ମଧ୍ୟ ଭୟ କରୁଛନ୍ତି, କାଳସ୍ମୀ ଲୋକ ପ୍ରବୃଦ୍ଧ ବୋଲି କହିଛନ୍ତି ଭଗବଦ୍ଗୀତାରେ। ତେଣୁ ଶ୍ରୀମଦ ଭାଗବତମରେ ତୃତୀୟ ସ୍ଥାନରେ କପିଳଦେବ କହୁଛନ୍ତି ଯେ ମଦ ଭୟାତ ବାହାତି ବାହାତୋୟମ ସୂର୍ଯ୍ୟ ସ୍ଥପତି ମଦ ଭୟାତ ବସତିନ୍ଦ୍ର ଧହତ ମୃତ୍ୟୁ ସ୍ତରତ ମଦ ଭୟା, ଭଗବାନଙ୍କୁ ସମସ୍ତେ ଭୟରେ ସମସ୍ତଙ୍କ ସେବା କରୁଛନ୍ତି। ମଦ ଭୟାତ ବାହାତି ବାହାତୋୟମ ପବନ ଯେଉଁ ପବନ ଦେବ ଚଳାଚଳ କରୁଛନ୍ତି ସେ ଭଗବାନଙ୍କର ଆଜ୍ଞାରେ ଚଳାଚଳ କରୁଛନ୍ତି, ଭଗବାନଙ୍କୁ ଭୟରେ ଚଳାଚଳ କରୁଛନ୍ତି। ସୂର୍ଯ୍ୟ ସ୍ଥପତି ମଦ ଭୟାତ ସୂର୍ଯ୍ୟଦେବ ଯେଉଁ ଆଲୋକ ପ୍ରଦାନ କରୁଛନ୍ତି ସେ ମଧ୍ୟ ଭଗବାନଙ୍କର ଭୟରେ କରୁଛନ୍ତି, ଏବଂ ବର୍ଷତିନ୍ଦ୍ର ଇନ୍ଦ୍ରା ଯେଉଁ ବର୍ଷା କରୁଛନ୍ତି ସେ ମଧ୍ୟ ଭଗବାନଙ୍କ ଭୟ କରୁଛନ୍ତି। ଦହତି ଅଗ୍ନି ଅଗ୍ନି ମଧ୍ୟ ଆମେ ଦେଖିବା ଏଇ ଯେଉଁ ଦୀପ ପ୍ରଦାନ କରାଯାଉଛି ସେ ଅଗ୍ନି ସେ ମଧ୍ୟ ଦହନ କାର୍ଯ୍ୟ କରିପାରୁଛି, ସେ ମଧ୍ୟ ଭଗବାନଙ୍କ ଭୟରେ କରୁଛନ୍ତି। ଏବଂ ମୃତ୍ୟୁ ସ୍ତରତି ମଦ ଭୟା ମୃତ୍ୟୁ ଦେବତା ଯିଏକି ଯମରାଜ ସେ ମଧ୍ୟ ଭଗବାନଙ୍କର ଭୟରେ ସବୁ କାର୍ଯ୍ୟ କରୁଛନ୍ତି, ଭଗବାନଙ୍କର ଆଜ୍ଞାରେ ସବୁ କାର୍ଯ୍ୟ କରୁଛନ୍ତି। ତେଣୁ କୁହାଯାଉଛି ଯେ ଯଦିଓ ସମସ୍ତ କିଛି ଭଗବାନଙ୍କର କୌଣସି ଭୟ ନାହିଁ, ଏବଂ ଭଗବାନଙ୍କ କଥା ଛାଡ଼ନ୍ତି ଯେଉଁମାନେ ଭଗବାନଙ୍କର ଶୁଦ୍ଧ ଭକ୍ତ ସେମାନଙ୍କ ମଧ୍ୟ କେବେ ଭୟ ନଥାଏ, ସେଥିପାଇଁ ସ୍ୱରସଧ୍ୟାର ଭଗବତରେ ଭଗବାନ କହୁଛନ୍ତି ଅଭୟ ସତ୍ୟ ସଂସ୍କୃତି ଯେଉଁ ଏସବୁ ଭୟ ଗୁଣ ଗୋଟେ ଫାଷ୍ଟ ହେଉଛି ଅଭୟ, ତେଣୁ ଭଗବାନଙ୍କର ଭୟ ନଥିଲେ ମଧ୍ୟ ମହାକାଳ ଜମାଦି ଭୟ ବି ଭୟ ପଳାୟନ ଭୟରେ ସେ ପଳାୟନ ବହୁତ ଭୟ ଭୁଜନ୍ତମ ବହୁ ନେତ୍ର ଯୁଗ୍ମ ଭୁଜନ୍ତମ ବରାମ୍ଭଜ ଯୁଗ୍ମେଣ ସାତଙ୍କ ବହୁତ ଆତଙ୍କିତ ହେଇଯାଇଥିଲେ, ତାଙ୍କର ତ୍ରିରେଖା ଗ୍ରୀବାରେ ତିନୋଟି ରେଖା परिपूर्ण हो जाऊ से भावे भगवान के भय तेणु ये गोटे ऐश्वर्य भगवान त्याग कर मनो अग्रगामी रखी मात्रा बड़ा गहनीन मुझे कहली भगवान को कई छुई पारे भगवान के जो गति रही मानने ग्रहण मैं कर भगवान के गति रही आम उपनिषद मतलब वर्णना करते द्रुत गति में धर्मा नुहत कई छुई पारे तेनाली कथा कह मन आम मन के चंचल आम जान मन ये कितु भगवान बेग मन घर में अधिक बेग से यात्रा कर भगवान भगवान कहते इंद्रियाणी पर मन मन सस्तु परा बुद्धि जो बुद्धि पर मन रू सूक्ष्म होती बुद्धि बुद्धि सूक्ष्म होती आत्मा तेना आत्मा ठीक आहरी मानने श्रेष्ठतर होती परमात्मा बा भगवान तेणु तक गति कि भाव में होती आम ये अनुमान करेणु से कहते मानने द्रुतगति चलने माता द्वारा मानते धरा जो कह परामृष्ट अत्यंत चतुर्दृत्य बोपा माता द्वारा से धरा पड़ जाते प्रकृत से धरा पड़ न था कि कृपा कर निजे धरा पड़ ना दशोदा माता जीवन सारा नाई ना शिक्षक शिक्षक न था ये भगवान कृपा कर ऐश्वर्य से रही जानते भगवान जो बांधि से दुई आंगु सब सर्ट पड़ दुई आंगु कमी जाए सी गोटे ऐश्वर्य क्या समस्त से दौड़ी आनिक भगवान बांधुं के कहना मानने अंतर ना कि बहिर् ना से वर्णना कर आम देखुचे से सामान्य बाड़ भूल कि देखा ऐश्वर्य से देखी मानने जिते दौड़ी आणिक बांधे से दुई आंगु सब छत तेना ये सब विभिन्न प्रकार ऐश्वर्य सब रही आउ गोटे ऐश्वर्य हूँ आनंद महत्वी दुख रोदनहीन से आनंद सब आनंदमय से केवल दुख से न था चाहिए मत जमी सूर्य चाहिए मत अंधकार रही पारे ना बर सूर्य जो उदय हे से अंधकार सब नाश हो तेनाली भगवान चाहिए मत दुख करने दुख करें ना कारण सी हूँ आनंदमय कि देखा आनंदमय हेले से दुखने रोदन कर दुख रोदनहीन एवं कहीं जो दुई आंगु सर्ट पड़ा कहीं कहती कहुई जे सर्वव्यापक दुख से सबुठ विद्यमान एमती कौट जगह नहीं सी ना सबुठ विद्यमान से भगवदगीतार ष्ठ अध्याय भगवान कहते जो मांग पश्यति सर्वत्र सर्वं च मई पश्यति तस्हा न प्रणश्यामी सच मे न प्रणश्यामी जे मत सब दर्शन करती सब थे मत दर्शन करती सी केवल मत भूली जाते ना मुझे भूल जाए ना तेणु भगवान हूँ सर्वव्यापक देवी हेले से बंधन से बंधन स्वीकार कर सब भक्ति वश्यता निजर भक्ति भक्त पाखे से सब सबकि त्याग कर तेणु ये जो ऐश्वर्य सब जो भाषा कर महात्मा आप जानते अन्य शास्त्र मानक कार्तिक मास महात्मा सब रही कि आम तो विशेष भाव में भागवत तेणु
नहीं दामोदर मस विशेष भाव में जो आम वृंदावन परिक्रमा इत्यादि सब कर दामोदर मस विशेष भावपूर्ण कारण से निजर भक्त वशता दर्शन कर विराट बड़ लीला एटा गोटे तेणुक दामोदर मस वृंदावन परिक्रमा कर चौराशी कोस परिक्रमा कर
दामोदर मस
कार्तिक मास रे साधारणतः